শ্রীমদ্ভগবদ্গীতা দ্বিতীয় অধ্যায় সাংখ্য যোগ রামায়ণ শ্রবণ করতে ভগবান শ্রীকৃষ্ণ অর্জুনকে 6টি শ্লোকরে স্বর্গাদি লাভের উপায় এবং অকীর্তির বঞ্চিয়া মেয় তার সিদ্ধান্ত বা তার শেষ অনুপ্রতিকে দৌঁছন্তি প্রদান করছন্তি। যে বিচার অর্জুন করিলে কিং রাজের গোবিন্দ যে কোন ভাল লাভ হবো জীবনরে, ମୁଁ ଯଦି ଆପଣଙ୍କର କଥା ମାନିକି ମୁଁ ଯୁଦ୍ଧ କରିବି ମୋ ଜୀବନରେ କଣ ଲାଭ ହବ ମୁଁ କିଛି ଦେଖିପାରୁନି। ବଦ୍ଧ ଜୀବର ଏଇଟା ହେଉଛି ସ୍ୱଭାବ, ତାର ଲାଭ କ୍ଷତିର ସୁଖ ଦୁଃଖର ହିସାବ କରିବାର ବୁଦ୍ଧି ଏତେ ପ୍ରଚୁର, ସେଟା ସେ ସାଧୁ ଗୁରୁ ବୈଷ୍ଣବ ଭଗବାନ ପାଖରେ ଲଗେଇବ। ତାର ନିଜର କିଛି ଦରକାର ଅଛି, ସେ ନିଜର ଯୋଉ ଲାଭ ସୁଖ କ୍ଷତି ମାନ ସମ୍ମାନ ସୁଖ ଦୁଃଖ ଲାଭ କ୍ଷତି କେବଳ ଇନ୍ଦ୍ର ତୃପ୍ତି, କେବଳ ସ୍ତ୍ରୀ ସୁଖ ବା ସ୍ତ୍ରୀର ପୁରୁଷ ସୁଖ, ପୁରୁଷର ସ୍ତ୍ରୀ ସୁଖ ଇନ୍ଦ୍ରିୟ ସୁଖ ନୁହେଁ, ନିଜର ବିଚାରରେ ବଞ୍ଚିବାଟା ଗୋଟେ ଇନ୍ଦ୍ରିୟ ସୁଖ। ମୋତେ ଯେମିତି ଭଲ ଲାଗୁଛି ମୋର ଜୀବନଶୈଳୀ, ଯେମିତି ମୁଁ ଯେମିତି ଖାଇବି, ଯେମିତି ରହିବି, ଯେମିତି ଏଇଟା ବି ଇନ୍ଦ୍ରିୟ ସୁଖ। ସେଥିରେ ଯେ ଆମର ପରମାର୍ଥ କିଛି ଲାଭ ହବନି, କେବଳ ଗୋଟିଏ ନିଜର ବିଚାରରେ ବଞ୍ଚିଲେ ଗୋଟେ ମନର ଗୋଟେ ମାନସିକ ଶାନ୍ତି ମିଳେ। ମାନସିକ ଶାନ୍ତି ମାନେ କିଏ କିଏ ଶାନ୍ତି ମିଳେ, ଗୋଟେ ଝଗଡ଼ା ମୁକ୍ତ ଜୀବନ ମିଳେ, ନିଜର ବିଚାର ପାଇଁ ସମସ୍ତଙ୍କୁ ଭଲ ଲାଗେ। ତା ସହିତ ପରମାର୍ଥର କିଛି ସମ୍ବନ୍ଧ ନାହିଁ, ଏଇଟାକୁ ସବୁବେଳେ ମନେ ରଖିବାକୁ ପଡିବ। ନିଜର ବିଚାର ଶୈଳୀରେ ବଞ୍ଚିବା ସହିତ ପରମାର୍ଥର କିଛି ସମ୍ପର୍କ ନାହିଁ। ନା ଆମକୁ ତ ଏମିତି ଭଲ ଲାଗୁଛି, ମୁଁ ଏମିତି ଖାଇବି, ଏମିତି ରହିବି, ଏମିତି କରିବି, ତା ସହିତ ପରମାର୍ଥର କିଛି ସମ୍ପର୍କ ନାହିଁ। ଏପରି ଜଣେ ପରମାର୍ଥ ଧାରାରେ ରହିକି ବି ଭକ୍ତି ପଥରେ ରହିକି ବି ଯେ ତାର ବିଚାର ସେ ଚଳୁଛି, ତା ସହିତ ଭକ୍ତିର କିଛି ସମ୍ପର୍କ ନାହିଁ। ଭକ୍ତି ଏତେ ସୂକ୍ଷ୍ମ, କାରଣ ଭକ୍ତି ହେଉଛନ୍ତି ଭକ୍ତି ମହାରାଣୀ ବା ଭକ୍ତି ଯୋଗ ବା ଗୁରୁ ପରମ୍ପରା ହଉଛନ୍ତି ଆନୁଗତ୍ୟର ପରମ୍ପରା। ଆନୁଗତ୍ୟ ବିନା ଭକ୍ତି ସିଦ୍ଧି ହୁଏ ନା। ସମସ୍ତ ଏଇ ଜଗତର ଯାହାକୁ ଆମେ ଦେଖିବା ସମସ୍ତେ ଆନୁଗତ୍ୟ ରହିଛନ୍ତି, ସମସ୍ତ ଜଗତର ସଖା ସଖୀ ସହିତ ଗୋଲକରେ ସମସ୍ତେ ଆନୁଗତ୍ୟ କାହା ରହିଛନ୍ତି, ସମସ୍ତେ ରାଧାରାଣୀଙ୍କ ଆନୁଗତ୍ୟ ରହିଛନ୍ତି, ରାଧାରାଣୀଙ୍କ ଆନୁଗତ୍ୟ ରହିଛନ୍ତି, କୃଷ୍ଣଙ୍କ ଆନୁଗତ୍ୟ ରହିଛନ୍ତି, କୃଷ୍ଣଙ୍କ ଆନୁଗତ୍ୟ ରହିଛନ୍ତି, ଶିବରାଧାରଣୀଙ୍କ ଆନୁଗତ୍ୟ ରହିଛନ୍ତି। ଜଗତକୁ ଏମିତି ଭଗବାନ ତାଙ୍କ ବାସୁଦ୍ୱାରା ଆମକୁ ଶିକ୍ଷା ଦେଇ ଦେଉଛନ୍ତି। ଆନୁଗତ୍ୟ ଜୀବନ ସୁଖ ଜୀବନ, ଗୁରୁମାନୁଗତ୍ୟ, ଆଚାର୍ଯ୍ୟ ଅନୁଗତ୍ୟ, ଶାସ୍ତ୍ର ଅନୁଗତ, ଏଇଟା କହିଲେ ଅନୁଗତର ଜୀବନ, ସେବାନୁଗତ ବିଚାର ନାହିଁ, ଏଥିରେ ବିଚାର ନାହିଁ। ଆମେ ଯଦି ବଦ୍ଧ ଜୀବ ଆମର ଗୋଟେ ବଞ୍ଚିବାର ଶୈଳୀ ଅଲଗା, ନିଜର ବିଚାରଧାରା ଅଲଗା, ନିଜର ସ୍ୱଭାବ ଅଲଗା, ସଂସ୍କାର ବହୁତ କମ୍, ତ କ'ଣ କରେ ଯାହା ଯେତିକି ସଂସ୍କାର ସଂସ୍କାର ହିସାବରେ ତାକୁ ତାକୁ ସେତିକି ଆସୁଛି ତା ବୁଦ୍ଧି, ସେ ଧରି ପାରିବନି। ସାଧୁଗୁରୁ କ'ଣ ସଂସ୍କାର ପରିବର୍ତ୍ତନ କରିବା ପାଇଁ, ସଂସ୍କାର ପରିବର୍ତ୍ତନ ହେଲେ ସ୍ୱୀକୃତି ପ୍ରାପ୍ତ ହେଲେ, ଆଉ ସ୍ୱୀକୃତି ପ୍ରଦାନ କରିବେ ଶୁଦ୍ଧ ସାଧୁମାନେ। ଶୁଦ୍ଧ ସାଧୁମାନେ ସ୍ୱୀକୃତି ପ୍ରଦାନ କରିବା ପାଇଁ ଅନୁଷ୍ଠାନ କରାଯାଏ। ଅନୁଷ୍ଠାନ କେତେ ଝମେଳା, ଯିଏ ଗୋଟେ ଇନଷ୍ଟିଚ୍ୟୁସନ୍ କରିଛି ସେ ଜାଣିଛି, ଛୋଟିଆ ମଠ କରିଥିବ ଦେଖ କେତେ ଝମେଳା। ଗୁରୁବର୍ଗ ଆଚାର୍ଯ୍ୟଗୁଡ଼ ମାନେ ଏଇଟା କରିବାର ତାତ୍ପର୍ଯ୍ୟଟା ଏଇଟା, ଗୋଟେ ଜୀବଟା ତା ସଂସ୍କାରଟାକୁ ପରିବର୍ତ୍ତନ ହେଲେ ତାକୁ ସ୍ୱୀକୃତିର ଆବଶ୍ୟକ ଅଛି, ମାନେ ସେ ବୁଝିପାରିବନି, ସବୁ ଜାଣିବ, ସବୁ କରିବ, ସେ ତାର ବିଷୟରେ ଚାଲିବ, ତା ସଂସ୍କାର ନାହିଁ, କେବେ ପରିବର୍ତ୍ତନ ହେଇପାରିବନି। ସର୍ବମାନଙ୍କୁ ତା ପ୍ରାଚାର କେବେ ବି ହେଇପାରିବନି, କୌଣସି ଉପରେ ହେଇପାରିବନି, ସେ କେତେବେଳେ ଫିଲୋସଫି ହଉ, କେତେବେଳେ ପରିଚୟ ହଉ, ୟୁ ନଟ୍ ଆଡମିଟ୍। ମୁଁ କେବେ ମାନିବିନି, ଆମ ଜୀବନ ଅନୁଭବ ଦେଖୁଛୁ, ଆମ ସଂସ୍କାରକୁ ଆମେ ଦେଖୁଛୁ, ଆମ ଗୁରୁବର୍ଗଙ୍କର ସଂସ୍କୃତି ଆମେ ଦେଖୁଛୁ, ସବୁ ଦେଖୁଛୁ। ସେମାନେ କ'ଣ ପ୍ରାପ୍ତ ହେଇଥିଲେ, ତାଙ୍କ କାହିଁକି ସବୁ ସମ୍ପତ୍ତି ପ୍ରାପ୍ତ ହେଇଥିଲେ, ତାଙ୍କୁ ସେଭଳି ସେମାନେ ଭଗବାନଙ୍କର ଭକ୍ତି କୃପା ଲାଭ କରିଛନ୍ତି। ନିଜର ସଂସ୍କାର ନିଜକୁ ଖାଇବ, ତୁମେ ଯେତେ ଜାଣ ଯାହା କର, ତୁମେ ତା ଉପରକୁ ଯାଇପାରିବେନି। ଆଉ ସେ ସଂସ୍କାରଟାକୁ ପରିବର୍ତ୍ତନ ହେବାକୁ କହିଲେ କ'ଣ ଦରକାର ଆମକୁ, ଭକ୍ତିଙ୍କୁ ସ୍ୱୀକୃତି ଦରକାର। ସ୍ୱୀକୃତି କେମିତି ଲାଭ କରାଯିବ, ସ୍ୱୀକୃତି ଭଗବାନ ଡାଇରେକ୍ଟ ଦେଇପାରିବେ, ତୁମେ ସ୍ୱୀକୃତି ନଥିଲେ ତ ପଇସା ତୁମେ ତୁମର ପଇସା ତୁମେ ବ୍ୟାଙ୍କ ଯିବ କେମିତି, ଆକାଉଣ୍ଟ ଖୋଲିବ କେମିତି, ଆଗ ପଇସା ହବ ଦରକାର ତାପରେ ଆକାଉଣ୍ଟ ଖୋଲିବ, ପଇସା ରୋଜଗାର କରିବେ ତୁମର କାମ, ତୁମେ କ'ଣ ଲେବର କାମ କରିକି ତୁମେ ତୁମ ପଇସା ନେଇକି ବ୍ୟାଙ୍କକୁ ଯାଅ, ତୁମେ ବ୍ୟାଙ୍କରେ ଯାଇ କହିବେ ତୁମେ ଆକାଉଣ୍ଟ ଖୋଲିବ ମୋତେ ପଇସା ଦିଅ, ସେଟା କରିପାରିବନି। ସୁକୃତ ନହେଲେ ତୁମେ ସାଧୁ ଗୁରୁ ଭାଗବତ ବୈଷ୍ଣବ ଭକ୍ତି ଉପରେ କେବେ ବିଶ୍ୱାସ କରିପାରିବ ନାହିଁ, ସେଥିପାଇଁ ସେ ସର୍ବପୁଣ୍ୟ କଥା ଆମର ଆଜି ବିଶ୍ୱାସ ନହେଲେ ଯାହା ହେଇଛି କେବେ ବି ହବନି। ସର୍ବପୁଣ୍ୟ ଯାହା ଅଛି ପୂର୍ବରୁ ପୁଣ୍ୟ କମ୍ ଅଛି ତାକୁ ବିଶ୍ୱାସ ହବନି, ତାହେଲେ ଗୋଟେ ଜୀବ ପୁଣି କେମିତି, ଯଦି ଏଇଟା ଏଇ ପ୍ରଚେଷ୍ଟା ରହିବ ତାହେଲେ ଭଗବାନ ପୁଣି ଆସି ପ୍ରବଚନ କାହିଁକି ଦେଇଗଲେ, ଭଗବାନ ଜୀବକୁ ପୁଣି ଉଦ୍ଧାର କରିବା ବ୍ୟବସ୍ଥା କାହିଁକି କଲେ, କାହିଁକି ଭଗବାନ ସୁନିଶ୍ଚିତ କରିଛନ୍ତି, ସେଥିପାଇଁ ସେ ଆଚାର୍ଯ୍ୟମାନଙ୍କୁ ପଠାଉଛନ୍ତି। ଭଗବାନ ଯୋଗୁଁ ସାହାଯ୍ୟ କରିବା ପାଇଁ ଚାହିଁଲେ କରିପାରିବେନି। ଗୋଲ ବୃନ୍ଦାବନ ନାୟକ ଭଗବାନ ଗୋଲ ବୃନ୍ଦାବନ ବୃନ୍ଦାବନ ଧାମରା ରଖି ଦେଇଗଲେ ଉତ୍ତର ଭାରତରେ। ହେଲେ କଣ ସେଠି ଦେଖୁନ କୋଠା ପାଟି ବିଲ୍ଡିଂ କଣ କି ରାଧାଣୀଙ୍କର ଚିନ୍ତନ କି ଚବିଶ ଘଣ୍ଟା କରିପାରୁଛି କିଛି ନାହିଁ, ସେଠି ସେ ବିଜନେସ ସେ ଛୁଆବେଳେ ସଂସାର ସେଥିରେ ବସିଯିବ ନା ସେ କଣ କରିବେ ତୁମେ। ଭଗବାନ ଚାହିଁଲେ ଯୁଗକୁ ସାହାଯ୍ୟ କରିପାରିବେନି, ଏଇଟା ମନେ ରଖିଥ। ଯେଉଁ ଯୁଗ ଭଗବାନ ସାହାଯ୍ୟ କରନ୍ତି ତା ପୂର୍ବରୁ ସ୍ୱୀକୃତିରେ ଥାଏ। ଚୁମ୍ବକଟା ତୁମେ ଚୁମ୍ବକଟା ଲକ୍ ଟାଣିବ ମାନେ ଲୁହାର କିଛି ଗୁଣ ଥିବା ଦରକାର ନା ମାଟିଟା ତୁମେ ଥୋଇଦେବ ସେଟା ନେଇ ମିଳିବ। ଚୁମ୍ବକର ଧନ ଶକ୍ତି ରହିଛି କିନ୍ତୁ ଲୁହା ଯଦି ତାର ଲୁହା ଯଦି ପ୍ଲାଷ୍ଟିକ ହବ ସେଟା ଆଣିବ। ଭଗବାନଙ୍କର ଶକ୍ତି ରହିଛନ୍ତି କିନ୍ତୁ ଭଗବାନ ଶକ୍ତି କଣ କରିବ ମାନେ ଆମେ ତ ପ୍ଲାଷ୍ଟିକ ଇଏ ପଥର ଆମ ଟାଣିକି ଯିବି ସେ ସ୍ୱୀକୃତି ନାହିଁ ଭାବରେ। ସେଥିପାଇଁ ଗୁରୁଦେବଙ୍କର ସେ ଦେଖ ଏଡିଟିଂ କରୁଥିଲେ ଗୁରୁଦେବ ସାଧୁ ଅଫର ସ୍ୱୀକୃତି ସାଧୁ ସବୁ ନା ଆଉ କେବଳ ସେଣ୍ଟିମେଣ୍ଟ ଜିନିଷ କାଲି ଡାକିଲେ କିଏ ଫିଲୋସଫର କରିଦେବ ଦେଖିବ ମୋତେ ମୁଁ ତ ଗର୍ବ କରି କହୁଛି ଡାକ ତୁମେ କେଉଁ ଫିଲୋସଫର ସେ ମୋତେ ଭଗବାନ ନାଁ କହିବ ମୁଁ ସବୁ ଘରେ ସାଧୁ ଘରେ ପକେଇଦେବି। ସାଧୁକୁ ଛାଡ଼ି କେଉଁଠୁ ଭଗବାନ ସଂସାର ଅଛି କଣ ତ ଭଗବାନ ଜାଣିଛ କଣ ରାଧାଣୀ ଜାଣିଛ ସାଧୁକୁ ଛାଡ଼ି କେବେ ବି କରିପାରିବେ ମୋତେ କେହି ବୁଝି ପାରିବେନି କୌଣସି ପ୍ରଶ୍ନ ମୁଁ ଆଗରେ ଦେଖେଇ ପାରିବେନି ଆସ ତମେ କିଏ ଅଛ ମୁଁ କହୁଛି ବୈଷ୍ଣବ ସିଦ୍ଧାନ୍ତ ପୁରା ଥୁଆ ହେଇଛି ଭାଇ ତୁମେ ଜନ୍ମ ହେଇଛି କେଉଁଠୁ ଦେଖ ତୁମେ ଗୋଟେ ପୁରୀ ସପ୍ତ ମାତୃ ଗର୍ଭରୁ ଆମେ ଜନ୍ମ ହେଇଛେ କାମରୁ ଆମର ଜନ୍ମ ଆମେ କଣ ଭଗବାନ ଜାଣିବା ଭଗବାନ ଶୁଦ୍ଧ ସତ୍ତ୍ୱ ପବିତ୍ର ଆପଣ ଆମ ଶରୀରରେ କଣ ଦେଖ କେତେ ଈର୍ଷା ଦେଶ ରାଗ କାମ କ୍ରୋଧ ଗୋଟେ ବିଚାର ଶକ୍ତି ନାହିଁ ଆମେ ଏଇଥିରେ ଭଗବାନ ପାଇବା ବୋଲି ଗର୍ବ କରୁଛେ ଆମେ ଏଇଥିରେ ଭଗବାନ ପାଇଯିବା ଆମେ ଏଇଥିରେ ଯାଇକି ପ୍ରଭୁଙ୍କ ଦୁଃଖକୁ ଦର୍ଶନ କରିବା ଯେଉଁମାନଙ୍କ ଶରୀର ହେଉଛି ଶୁଦ୍ଧ ସତ୍ତ୍ୱ ନାହିଁ କେବଳ ପ୍ରେମମୟ ଶରୀର ଗୋପୀମାନଙ୍କର ରାଧାରାଣୀଙ୍କର ଯେଉଁମାନେ ଜଗତରେ କୃଷ୍ଣ ଛଡ଼ା କାହାକୁ ବି ଜାଣନ୍ତି ଆମେ ଜଗତରେ ସବୁ ଜାଣିଛେ କଣ କଣ କୃଷ୍ଣଙ୍କୁ ଜାଣି ସେବା କରିବା ମୋତେ ପାଠ ପଢ଼ିଲେ ମଧ୍ୟ ହେବନି ମୁଁ କେବେ ମାନିବିନି ତୁମେ ଜଗତ ସବୁ ଜିନିଷ ଆଣି ତୁମେ ଯାଉଛ ତୁମେ କୃଷ୍ଣଙ୍କୁ ବାବା ହବନି ସେଟା ସେ ପାଠ ନୁହେଁ ଏଟା ଭଗବାନ ପାଖରେ ଯେଉଁମାନେ ସେମାନେ କାହାକୁ ଜାଣନ୍ତିନି କାହାକୁ ଜାଣନ୍ତି କେବଳ କୃଷ୍ଣଙ୍କୁ ଜାଣନ୍ତି ଅଭାବ ଜାଣନ୍ତି ତାଙ୍କର ଆଉ କିଏ ଦରକାର ହିଁ ନାହିଁ ଆମେ ଯଦି କୃଷ୍ଣଙ୍କୁ ପାଇବା ରାଧାଣୀଙ୍କୁ ପାଇବା ଆମକୁ ଏଇଭଳିଆ ଆମର ଜଗତରେ କିଛି ଦରକାର ନାହିଁ ଏ ସର ବି ଦରକାର ନାହିଁ ମୋର ମୋର କେବଳ କୃଷ୍ଣ ଦରକାର ଆମେ ସେ କନସିୟସନେସ୍ ଅଛେ କି ତାହେଲେ ଆମେ କେମିତି ଆସାଧାରଣ ଛାଡ଼ିଦେଇକି ପଳେଇବା ସାଧୁମାନଙ୍କୁ ଉଭୟ ପ୍ରସ୍ତୁତ କିଛି ହେଇପାରିବନି ସେ ସ୍ଥିତିକି ଯିବା ପାଇଁ ହେଲେ ଭଗବାନ ସାଧୁମାନଙ୍କୁ ପଠାଉଛନ୍ତି ବହୁତ ସ୍ୱୀକୃତିର ଆବଶ୍ୟକ ରହିଛି ଭକ୍ତିର ସ୍ୱୀକୃତି ସେଇଟା ହିଁ ତୁମ ଜୀବନକୁ ତାରତମିକ ଶକ୍ତିଟାକୁ ସେ ଆଣିବେ ଆମେ ଯଦି ନାମଟା କରୁଛେ ଗୋଟେ ପ୍ରଣାମ କରୁଛେ ପ୍ରଣାମ କଲେ ଏଇଟା କ'ଣ ରାମଜୀ କରିବି ଗୋଟେ ପ୍ରଣାମରେ ତସ୍ମିତି ଯା ଅଛନ୍ତି ସକୃତେ ଭଗବନ୍ଧ ତବସ୍ମିତି ଯା ଅଛନ୍ତି ଦାମେ ଅଭୟ ଏଇ ତତ୍ ପ୍ରଥମ ମୋତେ ଥରେ ଯେ ପ୍ରଣାମ କରିଦେଉଛି ମୁଁ ଅଭୟ କରିଦେବି ସକୃତ ଥରେ ଯେ ପ୍ରଣାମ କରିଦେଉଛି ପ୍ରଣାମରେ ତ ଗୋଟେ ମୂଲ୍ୟ ଆମେ କେତେବେଳେ ପ୍ରଣାମ କଲେ କାହିଁ ହଉନି ଏମିତି କୁହନା ପାଠା ସେ କହିଲେ ପ୍ରସାଦ ସେବା କରିଥାଏ ସକଳ ପ୍ରମଞ୍ଚ ଯାଏ କେତେ ପ୍ରସାଦ ପାଇଲେଣି 25 ବର୍ଷ ହେଲା ଖାଇଲେଣି କଣଟା ଯାଇଛି ଆମ ଜୀବନରେ ସବୁ ଚିହ୍ନ ଶକ୍ତି ରହିଛି କିଛି କାର୍ଯ୍ୟ କରୁନି କାହିଁକି ସ୍ୱୀକୃତି କହୁନି ସାଧୁ ଅଫର ସ୍ୱୀକୃତି କରିଦେଉ ସେଟା କହିଲେ ସାଧୁ ଛାଡ଼ିକି ତମେ ସେଣ୍ଟିମେଣ୍ଟ କଥା ଖାଇଛି ଗୋଡ଼ ଆମ ଗୋଡ଼ି ପିଲା ଦୌଡ଼ିଲେ ସମସ୍ତ ଜଗତର ମୁଁ ତ ସଂସ୍କୃତ ପଢ଼ିଲି ଯଦି ମୋତେ ଗୁରୁଦେବ ଦୟା କଥା ଯଦି ଆମେ ପଢ଼ିକି ମୁଁ ବଳଦେବ ଯାଉଛନ୍ତି ଟିକଟା ପଢ଼ିଥାନ୍ତି ତାହେଲେ ସଂସାର ଲୋକ ଦୋହରି ଦେଇଥାନ୍ତି ଯେଉଁମାନେ ଭାବ ଭାବୁକମାନେ କହୁଛନ୍ତି ସବୁ କଥା କେବେ ବି ସାଧୁକୁ ନେଗ୍ଲେକ୍ଟ କରିହବନି କୌଣସି ହିସାବରେ ସାଧୁ ସିଦ୍ଧାନ୍ତକୁ କୋଉଠି ସିଦ୍ଧାନ୍ତକୁ ବିଶେଷ କରି ଗୁରୁ କରିପାରିବେ ତୁମେ ଆମେ କୃଷ୍ଣକୁ ନ ପାଉ ଏ ସିଦ୍ଧାନ୍ତ ତୁମେ ସ୍ଥିର ହବ ନହେଲେ ଜଗତରେ ଏ ଅପସଫଳତା ପଶିଯିବ ସଜାବାଦ ପଶିଯିବ ଏତେ ବଡ଼ ଆଚାର୍ଯ୍ୟମାନେ ଏତେ ବଡ଼ ଇନଷ୍ଟିଚ୍ୟୁସନ୍ ଆଜି କରିକି ଯାଇଛନ୍ତି ତାଙ୍କ ଶରୀର ଏଟା ଆଜିକାର ପିଲା ପଢ଼ିଥିଲେ ପ୍ରବୋଧ କହିଲେ ପ୍ରବୋଧଟା ଇସ୍କନ୍ ନେଇଯାଉଛି ଏଟା ଅନୁସାରେ ତୁମେ କଣଟା ଜାଣିଛ କଣଟା ଜାଣିଛ ତୁମେ ଭକ୍ତରେ କଣ ଏ ବିଷୟରେ ତୁମେ ଶିଖିନ କିଛି ତୁମେ ଜାଣିନ କାହିଁକି ତୁମେ କିଛି ଜାଣିନ ସାଧୁ ଜାଣିନ ତୁମର ପ୍ରବଚନ ତୁମର ଜ୍ଞାନ ତୁମର ଯାହା ଟେକ୍ନିକ ତୁମେ ରଖିଛ ତୁମେ ଜିରୋ କାହିଁକି ତୁମେ ଜଣ ଜାଣିନ ଯାହାକୁ ଜାଣିଲେ ସବୁ ଜଣା ଯାଏ ସବୁ ସାଧୁ ତାକୁ ତୁମେ ଜାଣିନ ମାନେ ତୁମେ ଯାହା ସବୁ ରହିଛି ସବୁ ଜିରୋ ବାଲାନ୍ସ ରାମ ସିଦ୍ଧାନ୍ତ ଡାକ୍ତର କିଏ ଆସିବ ସିଦ୍ଧାନ୍ତ ପରାସ୍ତ କରି ଦେଖେ ସାଧୁ ସିଦ୍ଧାନ୍ତ କାଟି ଦେଖେ କେଉଁଠି ଭଗବାନ କେତେ ଚାଲିଲେ ଉଠିକି ଦେଖେ ଗୋଟିଏ ପାଦ ସେ ଯାଇପାରିବନି ଘୁରି ଦେବା ଭାଗ ଦୋଷ କେବଳ ଭାଗବତ ପିଟି ତୁମେ ସାହାଯ୍ୟ କରିଦେବା ସାଧୁମାନଙ୍କୁ ଭଲ ଭାବରେ ଜାଣିବାକୁ ପଡିବ ଅର୍ଜୁନ ପ୍ରଧାନ ପ୍ରସବ କରୁଛନ୍ତି ନା ଭଗବାନଙ୍କୁ ଆଭେଡ଼ କରିଦେଇକି ସେ ସମାଜ ସାମାଜିକ ନ୍ୟାୟ ଆଣି ଦେଇ ଦେଉଛନ୍ତି వాటి గుర్రంలో కూర్చుంది, సభలో కూర్చున్న శిష్యుడు ఏం సాధిమాం తొందరపడిన అసికత న్యాయమైన జగత్ జగత్ న్యాయ కర్మకాండ న్యాయ కింద కూడా అడిగారు భగవాన్ కాదు చదువు చదువు తీసుకుంది మనుషుల కట్టుదండి నాయన హైపరి శుభమ్మని ఇప్పుడు జీవశుకృతుడు నాయన ఆమె గురుదేవ కూతురు శిక్షించు సరే ఆమెకు బహిర్వరేవు దేవతని గుట్టి దిన చదివిన అది దిన కూతురు చేయదు గుట్టి దిన సంకీర్తన కొరేవు గుట్టే కాయలేదు అయ్యి కూర్చున్నా అంటే సమర్ క్లాస్ టీవన్ ఇచ్చాను ఇప్పుడు షెట్ వేరు పెట్టి సభ ప్రెసిడెంట్ లిస్ట్ లేదు ఫస్ట్ ఫెస్టివల్ తోన ప్రసాద మంచిగా ప్రసాద సభ కలిగో తోన సంకీర్తన డిపార్ట్మెంట్ రేఖ టైమ్స్ గురుదేవ్ అనేది ఇక్కడ కొత్త తీసుకుని అంకా అందరికీ సంవత్సరం కొత్త కాలం నుంచి కోసం ఇవ్వడం సుకృతి నాయన కొత్త కోసం అని ఆమె సో గురుదేవం కొంచెం చూడండి సిద్ధాంతం సో మిస్ చూచు ఆ మిశ్రమ సో మిస్ ఇవ్వచ్చు జాస్ చూసి సిద్ధాంతం మిశ్రమ శర మహోత్సవ పుణ్యతీర్థ నిశ్రమణ శ్రీరంగం ఇంగ్లీష్ సుందరం గురుదేవ్ సాధకు తమ సాధుకృతి కూడా బల పడగానే కిచ్చి కొత్త సుందరం కొట్టి పడతారు విశ్రామం సిద్ధాంత విషయాలు సుధరాడి ప్రభుజాము చూసే ଜଣେ ଭଲ ଭଗବାନଙ୍କ ଛଡ଼ା ଶୁଣିଲେ କ'ଣ ଯେଉଁଟା ଜ୍ଞାନ ରଖିଛି ନାହିଁ ବିରୋଧୀ ପାର୍ଟି ଲୋକ ଶୁଣୁନାହାନ୍ତି କି ମୋଦି କ'ଣ ପ୍ରବଚନ୍ଦି ସେ କ'ଣ ମନ କି ବାତ ନା କ'ଣ କହୁଛି ବା କିଏ କ'ଣ ଶୁଣୁଛନ୍ତି ସବୁ କ'ଣ ସେ ମନର ବାତ ନା କ'ଣ କିଏ କ'ଣ କହୁଛି ସେତେବେଳେ କହୁଛି କ'ଣ ବିରୋଧୀ କଂଗ୍ରେସ ଲୋକ ଶୁଣୁନି ତାପରେ ଶ୍ରବଣ କର ସେଥିପାଇଁ କ'ଣ ଭଲ କଥା କହିଲା କ'ଣ ଖରାପ କଥା କହିଲା ସେ ଶ୍ରବଣ ହେଇଯିବ ସିଦ୍ଧାନ୍ତ ଜାଣିବାକୁ ପଡିବ ନା ସିଦ୍ଧାନ୍ତ ମାନେ ତାହେଲେ କ'ଣ ଘୁରିଯିବ ଆରେ ଜୀବନରେ ଭଗବାନ ନ ମିଳନ୍ତୁ ଗୋଟିଏ ସିଦ୍ଧାନ୍ତ ଜାଣିଦେବ ଜୀବନ ଆତ୍ମ ସନ୍ତୋଷ ହେଇଯିବ କାନ୍ଦି କାନ୍ଦି ତୁମ ଜୀବନ ଚାଲିବ ପ୍ରଭୁ ଜନ୍ମ ଭଜନ ଟିକେ କରିପାରିଲେ କିନ୍ତୁ ଜାଣିଦେବି ଜିନିଷ ଆଜି ସେତିକି ଜାଣିଲେ ସେ ଜୀବନ କେବଳ ଗର୍ବ କରିଥିଲା ଜୀବନ ଚାଲିବ ଭକ୍ତ ଆଉ ଗୋଟେ ସିଦ୍ଧାନ୍ତ ଆମେ କେବେ କିଛି କହିପାରିବି ନା ଭକ୍ତ ବୋଲି ସେ କେବେ କହିପାରିବିନି ମୋ ଗୁରୁ ବୋଲି କେବେ କହିପାରିବିନି ମୋ ଶିଷ୍ୟ ବୋଲି କେବେ ବି ସେ ସ୍ୱୀକୃତି କେବେ ବି ନିଜକୁ ଶ୍ରେଷ୍ଠ ବୋଲି ଗାନ କରିପାରିବନି ଏତେ ସୁକୁମ ସିଦ୍ଧାନ୍ତ ସେମାନେ ଖୋଲି ଦେଇଛନ୍ତି ରହସ୍ୟ ଖୋଲି ଦେଇଛନ୍ତି ଯୋଉଟାକି ଆମେ ଦେଖିଲେ ମାନେ ମୁଣ୍ଡ କରିଯାଉଛି ସାଧୁ ସ୍ୱୀକୃତି ଦେବେ ଭଗବାନ ଅର୍ଜୁନ ସ୍ୱୀକୃତ ହଉଛନ୍ତି ନା ଆଉ କେତେବେଳେ କ'ଣ କହିଲେ ତୁମେ ଯୁଦ୍ଧ କରିବ ତୁମେ ତୁମର ଦଶଟା ନବ ନିଷ୍କାମ କରୁ ତୁମେ କର ଅର୍ଜୁନ ଦେଖ ପାଠ ପଢ଼ାଉଛନ୍ତି ଆମ ସେଭଳି ନମ ପୂଜା କରିବୁ ମୁଁ ପଢା କରିବି ମୁଁ କ'ଣ ତୁ କରିବୁ ବାପା ତୁ କ'ଣଟା କରିବୁ ତୁ କାଶ ବାଦ ସିଦ୍ଧ ହେଲେ ତୁ ଗୋଟେ ଯାଇ ମୁଠା କରିଦେବୁ ସେଠି କୃଷ୍ଣ ଏଠି ରହିଯିବି ନା କ'ଣ ଆଉ ପାଠ ପଢେଇବ ତୁମେ ଯାଇକି ମୁଁ ତୁ ପଇସା ପତ୍ର ଦେବି ମୁଁ ମଠା ଗଲା ଦେଖିବି କୃଷ୍ଣ କେମିତି ରହିବେ କୃଷ୍ଣ ଏମିତି ରୁହନ୍ତି ଇଟା ବାଲି ସିମେଣ୍ଟ ଠାକୁର ମନ୍ଦିର ହୁଏ ଇଟା ବାଲି ସିମେଣ୍ଟର ମନ୍ଦିର ହେଇଥାନ୍ତୁ ତା ନିଷ୍କମ ପ୍ରଥମେ କୃଷ୍ଣ ରହିଥାନ୍ତି ବିଲା ବିଲା ଡାଲମିଆ ମନ୍ଦିରରେ ଏବେ ତ ମନ୍ଦିର କରିଥିଲେ ବିଲା ମନ୍ଦିର ପ୍ରଥମେ କୃଷ୍ଣ ରହିଥାନ୍ତି ଭାରତ ବର୍ଷ ଯେତେ ତିରିଶ ତାହେଲେ ବିଲା ପ୍ରଥମେ କରିଥିଲା ଆଉ ସେଠି ଦେଖ ବର୍ତ୍ତମାନ କ'ଣ ହେଇଛି କିଏ ପୂଜା କରୁଛି କେମିତି କରିଛି କୃଷ୍ଣଙ୍କୁ ଏଇ ମନ୍ଦିରର ଇଟା ସିମେଣ୍ଟ ରଖନ୍ତିନି ହୃଦୟରେ ଆଗେ ରଖନ୍ତି ପ୍ରେମରେ ବନ୍ଧା ଯାଆନ୍ତି କୃଷ୍ଣ ସମର୍ପଣ ସେ ବନ୍ଧା ଯାଆନ୍ତି ତାଙ୍କୁ ଅର୍ଣ୍ଣାଳରେ ସମ୍ଝି ଦରକାର ନାହିଁ ସେ ରସିକ ଲୋକ ତାଙ୍କ ରସ ତାଙ୍କୁ ରସ ଦେବାର ତାଙ୍କ ସାଙ୍ଗେ କଥା କହିବାର ଅଛି ତାଙ୍କ ସାଙ୍ଗେ ଖେଳିବାର ଅଛି ଜୀବନ ତାଙ୍କୁ ସମର୍ପଣ କରିବାର ଅଛି ସେ ପ୍ଲାଷ୍ଟିକ୍ରେ ଲୋକ ନୁହନ୍ତି ପ୍ଲାଷ୍ଟିକ୍ ଭାବରେ ମୋବାଇଲ ସାଙ୍ଗେ ଯେମିତି ଖେଳୁଛୁ କୃଷ୍ଣ ସାଙ୍ଗେ ସେମିତି ଖେଳିବ ସେ ପ୍ଲାଷ୍ଟିକ୍ରେ ନୁହନ୍ତି ସଦ୍ୱେ ସତ୍ୟ ପରମ ବ୍ରହ୍ମ ତାଙ୍କୁ ପ୍ରେମ ଭକ୍ତିର ଉପାସନା କରାଯାଏ ଆମେ ଆମର ତ ସେଟା ନାହିଁ ସେଥିପାଇଁ ଆଚାର୍ଯ୍ୟ ମାନେ ଆମମାନେ ତାଙ୍କ ହାତ ଦେଇଦେଇଛନ୍ତି ଆଚାର୍ଯ୍ୟ ମାନଙ୍କର ଏଇଟା ହଉଛି କାହିଁକି ଆମ ଆଚାର୍ଯ୍ୟ ନିଷ୍ଠ ହବ ଆଚାର୍ଯ୍ୟ ଉପାସନା କାହିଁକି ଆମର ପ୍ରବଳ ରଖାଯାଇଛି ଏଥିପାଇଁ ରଖାଯାଇଛି ଆମର ସ୍ୱୀକୃତି ନାହିଁ କିନ୍ତୁ ଗୁରୁଦେବ କଳିଯୁଗରେ 90% ନାଇନ୍ ହେଉଛନ୍ତି ସବୁ କର୍ମାଧିକାରୀ ଗୁଡ଼ାକ ଆଉ ଭଜନ କରିପାରିବନି କିଛି ଦେଖ ଆମେ ଖାଇବା ପିଇବା ଆଉ ମହାଭାରତ ପଢୁଥିଲେ ଆଉ ସବୁ ପଢୁଥିଲେ ତ ବହୁତ କଥାଗୁଡ଼ା କହୁଛୁ ସବୁ ପଢୁଥିଲେ ସେଟା ଫାଙ୍କା ଥିଲା ଯେତେବେଳେ କଥା କହୁଛି ଦୁଇ ଘଣ୍ଟା କଥା କହୁଛି ପୁରା ସେ ଶାଶୀ ସାଧେ ଟିକେ ପଢା ହୁଏ କ'ଣ ସବୁ ଖେଳା ଖେଳି ସବୁ କରେ ସେ ଲେଖାଇଛି ମହାଭାରତ ଲେଖାଇଛି କଳିଯୁଗର ଭବିଷ୍ୟତ ମାନେ ମହାଭାରତରେ ସେ ସେ ହନୁମାନ ଆଉ ଭୀମ ପ୍ରସଙ୍ଗରେ ଭାବୁଛନ୍ତି କଳିଯୁଗରେ ଚାରି ଆଶ୍ରମରେ କେବଳ ଭୋଜନର ପ୍ରଶଂସା କରିବ ସବୁ ଖାଇବା ପିଇବା ଠିକ ହେଲା ସବୁ ପୁରା ଖୁସି ହେଇକି ସମସ୍ତେ ହଁ ବଢିଆ ପ୍ରସାଦ ହେଲା ସବୁ ଭଲ ଖାଇବା ପିଇବା ଭଲ ହେଲା ଗାଁ ବାହାଘର ହଉ ମଠ ହଉ ମନ୍ଦିର ହଉ ସବୁ ଏଇଆ ଯୁଗଟା ଆଉ ଯୁଗର ଧର୍ମ ସେଟା ଆଚାର୍ଯ୍ୟ ମାନେ ସେଟା ଜାଣି ସବୁ ଇଣ୍ଟ୍ରୋଡ୍ୟୁସ୍ କରିବେ ଠିକ ଅଛି ଭଲ ପ୍ରସାଦ ଧରୁନ ଏଟା କିଏ ଆସିବେନି ସେଟା କିଏ ଆସିବେନି ଇସ୍କୁଲ୍ରୁ ଅଧା ଲୋକ ଆସୁଛନ୍ତି କେବଳ ଦୁଇଟା ଜିନିଷ ପାଇଁ ଏ ଦୁଇ ତିନିଟା ଜିନିଷ ପାଇଁ ଗୋଟେ ହେଲା ଭଗବାନ ସୁନ୍ଦର ସଜା ହେଉଛନ୍ତି ତାଙ୍କ ଶକ୍ତି ଅଛି ପ୍ରଭୁପାତ ଏମିତି ଭଗବାନଙ୍କୁ ସେ ଦେଖିଛନ୍ତି ଭଗବାନ ସେଇଟା ସେମିତି କହିଦେଉଛନ୍ତି କେମିତି ସଜା ହେବା ଦରକାର କେମିତି ରହିବା ଦରକାର ଆଉ ଭଗବାନଙ୍କର ପ୍ରସାଦ ଜାଣିଛି ତାର ଭୋଜନ କଳିଯୁଗଟା ବା ଭୋଜନ ପ୍ରିୟ ଲୋକଗୁଡ଼ାକ ପ୍ରସାଦ ଆଉ କୀର୍ତ୍ତନ పిల్లలు చెప్తారు అవ్వదు అన్నట్టు సుకృత జీవ వచ్చిన జీవిస్తున్న ముందు కూడా అఫ్సీ చెప్తే భక్తం అవుతుంది కోమ దుఃఖ సమానం ఆ కొత్త అనుష్ఠానం నుంచి కొత్త కూర్చొని అందుకు వచ్చింది మొత్తం అంతే లక్ష సంసారం బాధ్యత ఘర కూడా జరిగి జంగరం లేదా ఇతి కుమ్మలో వచ్చింది దాని పిల్లలు శివుడికి వస్తుంది కొత్త కోసం కొత్త కోసం అనుకుంటుంది అక్కడ కోమ కదా ତାଙ୍କ ପ୍ରୋବ୍ଲେମ୍ ଯୋଉଟା ସମୁଦ୍ର କହିବି ଆରିଆ ଭୟ କରୁଛନ୍ତି ଆସି କ'ଣ କହିଛି ସେ ହରିନାମକୁ ଆଶ୍ରୟ କରୁଛନ୍ତି ମହାପ୍ରଭୁଙ୍କୁ ଆଶ୍ରୟ କରୁଛନ୍ତି କଥା କ'ଣ କହୁଛନ୍ତି କହୁଛନ୍ତି ଆକୃଧାର ଲୋକ କହୁଛି ତା ଦୁଃଖ କ'ଣ ଯୋଉଟାକି ଉଦାହରଣ ବୁଝିଦେଲେ ଆଚ୍ଛା ସେ ଦୁଃଖ ଆମ ଭିତରେ ଏକ୍ସପ୍ରେସ୍ କରିପାରିବେ ଏଭଳିଆ ଜଗତ ବର୍ତ୍ତମାନ ସାଧୁମାନଙ୍କର ଆବସୋଲ୍ୟୁଟ୍ ନେସେସରୀ ଅଛି ଜଗତରେ କେହି ଖାଆନ୍ତୁ ଅଥାନ୍ତୁ କିଛି କ୍ଷତି ନାହିଁ ଭଗବାନ ଗାଡ଼ିରୁ କ୍ଷତି ହେବନି କିନ୍ତୁ ଭଗବାନ ସାଧୁଙ୍କର ଦରକାର କାହିଁକି ସାଧୁ ଜୀବନ କଥାରେ ବୁଝିକି ଭଗବାନ ପାଖକୁ ପଠେଇବ ଭଗବାନ ଭାରତବର୍ଷ ଥିଲେ ସବୁବେଳେ ରହିଛନ୍ତି ଆମେ କ'ଣ ଜାଣିଥିବେ ଭଗବାନ ଜଣେ ରୂପଦାସ ଦେଖ ଭଗବାନ ସବୁବେଳେ ଥିଲେ ଆଉ ଅଛନ୍ତି ରହିବେ କିନ୍ତୁ ତାଙ୍କ ସ୍ଥିତିକୁ ଜଗତରେ ଜୀବନ ଜାଣିପାରିବେ ସାଧୁ ନ ରହିଲେ ହବନି ସାଧୁ ବିନା ଗୁରୁ ତାକୁ ସିଧା କହିଦିଅନ୍ତି ଯେ କୃଷ୍ଣ ସଂସାର ଚାଲିପାରିବ ନାହିଁ କାହିଁକି ନା ସାଧୁ ବିନା କୃଷ୍ଣ ସଂସାର ବନ୍ଦ ହେଇଯିବ କୃଷ୍ଣର କିଛି ଆକ୍ଟିଭିଟି ଚାଲିପାରିବେ ଭଗବାନ କୋଉଠି କାଠ ପାଖ ଗଞ୍ଜେଇ ଗଜଲା ମନ୍ଦିର ଗୁଡାକ ଓଡ଼ିଆ ମନ୍ଦିର ମୁଁ ସବୁ ଦେଖିଛି ଆଉ କେହି ଜାଣିନି ଛେଳି ନିଅନ୍ତି କି ଆମ ନିଜ ଘରର ଶିଶୁ ମନ୍ଦିର ଥିଲା ମୁଁ ଦେଖିଛି ସେ ଶିବରାତ୍ରିରେ ଗୁରୁ ଟିକେ ଚୂନ ମରା ହବ ନଣ ଦେଲା ଆସିଲେ ସେ କ୍ଷୀର ଟିକେ କାରଣ ନିଜ ଗାଁର ନିଜ ଘର ମନ୍ଦିର ଯାଇଥିବ ତାକୁ କ୍ଷୀର ଟିକେ ନେଇ ଖାଆନ୍ତୁ ଦେଇ ଆସିବ ନଣଙ୍କର ବେଳ ମୁଁ ଟିକେ ଦେଇ ଆସିବ ସହ କେହି ଜାଣିନି ଛେଳି ଗୁଡା ଯାଇ ଡିଆଁ ମାରିବେ ତାକୁ ପୁଣି ଗ୍ରିଲ୍ ଲଗେଇଦେବୁ ସ୍ୱୟଂ ବସିକି ଖେଳିଦେବେ ପତ୍ର ଭାଙ୍ଗିବେ କିଏ ଜାଣିଛି ମନ୍ଦିର କିଏ ଜାଣିନି କୌଣସି କିଏ ଡିଭୋସନ୍ କ'ଣ ଆମେ ଗାଁ ଗାଁ ମନ୍ଦିର ଥିଲା ଗାଁ ଗାଁ ଥିଲା କ'ଣ ଜାଣିନି କିଛି ଜାଣିନି ସାଧୁନାହାନ୍ତି ଆଉ ଭଗବାନଙ୍କର ଆବଶ୍ୟକ ଭଗବାନଙ୍କର ଭଗବାନ ଥାନ୍ତୁ ନ ଥାନ୍ତୁ ସବୁବେଳେ ରହିଛନ୍ତି ସାଧୁର ଆବଶ୍ୟକ ପ୍ରଥମ ରହିଛି କାହିଁକିନା ଜୀବଟାକୁ ସୁକୃତ ଦେବାକୁ ଆଉ କେହି ନାହାନ୍ତି ଭଗବାନ ସାହାଯ୍ୟ କରିପାରୁ ନାହାନ୍ତି ନା କ'ଣ କରିପାରିବେ ଭଗବାନଙ୍କର ଲିମିଟ୍ ରହିଛି ଶାସ୍ତ୍ରୀ ଧାମ ପ୍ରକଟ କରିଦେଲେ ନାମ ପ୍ରକଟ କରିଦେଲେ ଆଉ ଲୀଳା ପ୍ରକଟ କରିଦେଲେ ଜୀବଦାନ ଗ୍ରହଣ କରିପାରିବେ ତାର କ'ଣ ତା ବିଷୟ 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 ବିଷ ଆଚ୍ଛାରେ ତା ସବୁବେଳେ ବିଷୟ ବିଷକୁ ସେଟା ଭଲ ଲାଗୁଛି ବିଷୟ ବିଷମ ବିଷ ସତତ ଖାଇବ କୀର୍ତ୍ତନ ରସିମ ବିଷୟ ବିଷୟଟା ଭଲ ଲାଗିବ ସେଇ ସ୍ତ୍ରୀ ପୁତ୍ର କନ୍ୟା ମୋର ଏମିତି ହେଇଗଲା ସେମିତି ହେଇଗଲା କିନ୍ତୁ ଗୋଟେ ଛାଡ଼ ଗୋଟେ ଜିନିଷଟାକୁ ମାଳିଥିଲେ ତୁମେ ଧାରଣ କରିକି ତୁମେ ହରିନାମ କରିକି ତୁମେ ବିଷୟ ଛାଡ଼ିପାରୁନ ଚିନ୍ତା ବି କରୁନ କି ଅନୁଧାବ କରୁନ ତା ପରିଣାମଟାକୁ ଯିବ ତୁମେ କ'ଣ କୃଷ୍ଣ ତୁମକୁ କ'ଣ ସାହାଯ୍ୟ କରିପାରିବ କିଛି କରିପାରିବେ କିଛି କୃଷ୍ଣ କରିବେ କୃଷ୍ଣ ହେଲ୍ପଲେସ୍ ସମସ୍ତଙ୍କୁ ସାହାଯ୍ୟ କରନ୍ତି ସେ ଜୀବକୁ ଉଦ୍ଧାର କରିବା ପାଇଁ ସମସ୍ୟା ହେଇଗଲା ତାଙ୍କ ସଖୀ ମଞ୍ଜରେ କର ଧରିକି ପଠେଇ ଦିଅନ୍ତି ରାଧାଣୀ ଯେମିତି କହନ୍ତି ଆଉ କାହା କର ଧରି ବିଷ ଦେନି ଛାଡ଼ି ଗଲେ କୋଣ ନୀତି ଝୁରି ଝୁରି ମରିବ ରାଧାଣୀ ଯେମିତି କୁହନ୍ତି କୃଷ୍ଣ ସେଗୁଡ଼ା ଏ ମଞ୍ଜରୀ ସଖୀମାନଙ୍କର ହାତ ଧରିକି ଆମ ପାଇଁ ପଠାନ୍ତି ତୁମେ ଯାହା ଟିକେ ଯୋଗ ନଗଲେ ଏସବୁ ଜୀବ ଗୁଡା କାହାକୁ ସାହାଯ୍ୟ କରିପାରୁ କୃଷ୍ଣ ସର୍ବଶକ୍ତିମାନ କିନ୍ତୁ କେତେଟା ଜିନିଷ କେତେଟା ଭାଙ୍ଗିପାରିବେ ତା ସ୍ୱରଧର୍ମଟା ସେ ଆଉ ସ୍ୱରଧର୍ମଟା ତାଙ୍କ ତାଙ୍କୁ ବୋଝା କରିପାରିବେ କିଛି କରିପାରିବେ ସାଧୁମାନ ଆସନ୍ତି ଏମାନଙ୍କୁ ଯେତେବେଳେ ଗୋଟିଏ ପରସେଣ୍ଟେଜ ମାଇନସ ପରସେଣ୍ଟ ରେ ବି ତୁମେ ତାଙ୍କ ପ୍ରତି ଟିକିଏ ଅଲଗା ବୁଦ୍ଧି କରିଦେଲ ସହିଲା ତୁମେ ଉତ୍ପାଟିତ ହେଇଗଲା ତୁମ ଜୀବନ ଭକ୍ତି ଜୀବନ ଆଉ ସେଇଟା ତ ସେଇଟା ପ୍ରଥମେ ଆବସୋଲ୍ୟୁଟନେସ୍ ସେଟା ବୁଝିବା ଦରକାର ଅଛି ପ୍ରଥମେ ତୁମେ କ'ଣ ପଢିକି କ'ଣ ଗୋଟେ ଶୁଣି ପକଉଛ କ'ଣ କରି ପକଉଛ କ'ଣ ପ୍ରବଚନ ଦେଇଦେଉଛ ଦାଟ ଇଜ୍ ଡିଫରେଣ୍ଟ ଥିଙ୍ଗ ଏଟା ଦରକାର ଅଛି ସମାଜ ପାଇଁ ତୁମର ବି ଏନଗେଜମେଣ୍ଟ ଅଛି କରିଦିଅ କିନ୍ତୁ ମନେ ରଖ ଗୋଟେ ଜିନିଷ ନହେଲେ କିଛି ଚଳିପାରିବନି କୃଷ୍ଣ ସଂସାରେ ବନ୍ଦ ହେଇଯିବ ଯେତେବେଳେ ସାଧୁଙ୍କର ପୋଜିସନକୁ ମିନିମାଇଜ୍ କରାଯିବ ଏଇଟା ହେଉଛି ପ୍ରବଦ ଶେଷଙ୍କର ଗୋଟେ ବଡ଼ କ୍ରେଡିଟ୍ ମୋତେ ଖୁସି ବିଚାର ଦରକାର ମୋତେ ଭଲ ଲାଗେ ଗର୍ବ ଲାଗେ ଯାହା ପ୍ରବଦ ଶେଷଣ ସବୁବେଳେ ଚାହେଁ ପ୍ରବଦ ଏକ୍ସକ୍ଲୁସିଭଲି ତାଙ୍କ ପୋଜିସନଟା ସବୁବେଳେ ରହୁ ଏଇଟା ଭଲ ସାଧୁଙ୍କର ଏଇଟା ଏଇଟା ସିନ୍ସିୟର କଥା ସବୁବେଳେ ଗୁରୁଙ୍କ ସ୍ଥିତିଟାକୁ ସେହି କରିବ ଆଉ ସେମାନଙ୍କ ସେ ରିଲେସନ୍ ଦେଖିଛନ୍ତି 70 ବର୍ଷର ସାଧୁ କେମିତିକା ସ୍ପିରିଟେଡ୍ ଥିଲେ ଟୋକାଙ୍କୁ ପ୍ରଭୁ ଯେତେବେଳେ ଯାଆନ୍ତି ସବୁ ଏଇ ଯେଉଁ କ'ଣ ଆମର ସି ବିଚ୍ରେ ଚାଲନ୍ତି ସେମାନେ ପାରନ୍ତି ବିଦେଶ ଗୁଡ଼ାକ ତୋଡ଼ିପାରିଥିଲେ ତା ଦେହରେ କଥା କହୁଥିଲେ ସେ ପୁରା ସିଂହ ଭଳିଆ ଭଗବାନ ଶରୀର ମେଣ୍ଟେନ୍ କରନ୍ତି କ୍ୱାର୍ଡ ଦୁଇ କ୍ୱାର୍ଡ ବିଶ୍ୱଟା ଘୁରେଇ ଦେଉଥିଲେ ସେ 70 ବର୍ଷ ଗୋଟେ ଷ୍ଟିକ୍ ଆଙ୍ଗୁଳି ଆଙ୍ଗୁଳି ଉଠେଇକି ବିଦେଶୀ ନଚଉଥିଲେ ତାଙ୍କୁ ଦେଖିଲେ ଆମକୁ ଡର ଲାଗୁଛି କୁଆଡ଼େ ତୁମକୁ ଘୁରେଇ ଦେବେ ତାଙ୍କୁ ସବୁ ଘୁରେଇ ଦେଉଥିଲେ ସାଙ୍ଗେ ସାଙ୍ଗେ ଏଭଳିଆ ଶକ୍ତି ରହିଥିଲେ ଆଉ ସେମାନଙ୍କ ବିନା ସଂସାର କରି ଚାଲିବ ଆଉ ତାଙ୍କରି ଛତ୍ରଛାୟାରେ ଆମେ ରହିଛେ ସେହି ସ୍ୱୀକୃତି ପ୍ରଦାନ କରିପାରିବେ ତାକୁ ଯଦି ବିଷୟ ଅନୁଷ୍ଠିତ କର, ତୁମେ କୋଉ ବ୍ରଜ ରହୁ ନା କୋଉଠି କଣ ଭଜନ କରିବ, କେତେ ଭଜନ ଦେଖିଛି ସିଦ୍ଧାନ୍ତ ମୁଁ ମିଳେଇବି ଆଉ, ମତେ କାଇଁ ବଡ ସାଧୁ ବୋଲି କହିବ, ମୁଁ ମାନିବିନି, ମୁଁ ଗର୍ବରେ କହୁନି କି ସାଧୁ ନାହାନ୍ତି ବୋଲି, ମୁଁ ଆଗେ ଦେଖିବି ସିଦ୍ଧାନ୍ତ ସେ କଣ ପ୍ରବଚନ ଲୋକ କଣ ଦେବ, ମୁଁ ଦୁଇ ପଦକୁ ଥର ଦେବି ସିଦ୍ଧାନ୍ତ, ଯୋଉଠି ସିଦ୍ଧାନ୍ତ ଘଟିଲା ରିଜେକ୍ଟ କରିବି ସାଙ୍ଗେ ସାଙ୍ଗେ, ନାଇଁ ଏଇ ଜଣ ସାଧୁ ଶକ୍ତି ଆସିନି ଆଉ, କାରଣ ସେ ସିଦ୍ଧାନ୍ତ ଘୁରୁଛି ଆଉ, ତା ମନ ମନଧର୍ମଟା ବୁଲେଇ ଦେଲା, ସେ କେତେବେଳେ ହାତ ଦେଲା କଣ ହେଲା, ଜଗତ ଲୋକ ମାନିଲେ କଣ ହେଲା, ସେ ପରମ୍ପରା ଶକ୍ତିରେ ଆସିଲେ ଜଣେ ସିଦ୍ଧାନ୍ତ କେବେ ଆଟିବନି, ପରମ୍ପରା ଶକ୍ତିରେ ହେଲା ନା କେମିତି କାଟିବ ତୁମେ, ପୁରା ନଷ୍ଟ ହେଇଯିବ ତୁମ ଜୀବନଟା, ସ୍ପିରିଚୁଆଲ ଲାଇଫ ନଷ୍ଟ ହେଇଯିବ, ତୁମେ କେତେ ବଡ ସାଧକ ଅଛନ୍ତି ସାଧୁ ସାର, ତାଙ୍କ ପାଇଁ ସମାଜ ପାଇଁ କିଛି କାମ ଲାଗିବନି, ତାଙ୍କ ପୂର୍ବ ସୁଖରେ ସେ ଭଜନ କରୁଛନ୍ତି, ସେ ସେତେ ସକ୍ସେସ ହେବେ, ସେଟା କାହା କନିଷ୍ଠ ଅଧିକାର ଲାଗିବନି, ମଧ୍ୟମ ଅଧିକାର ଲାଗିବନି, କିଛି ଜଗତର କିଛି କାମ ଲାଗିବନି, ତୁମେ ତାଙ୍କ ଭଲ କଣ ପାଇବ, ତୁମ ପାଇଁ କୃଷ୍ଣ ଯାହା ଆଣିଛନ୍ତି ତାଙ୍କ ଧର୍ମ କରୁଛନ୍ତି, ସାଧୁ ନାହାନ୍ତି ବୋଲି ମନା କରିକି ଅଛନ୍ତି, ବ୍ରତରେ ଅଛନ୍ତି, ସବୁଆଡେ ଅଛନ୍ତି, ସେମାନଙ୍କ ଭଜନ ତୁମେ କିଛି ତୁମର କିଛି ଅନୁକରଣ କରିପାରିବନି, ତାଙ୍କ ଭଜନ ଆସିଛି, କାରଣ ସେମାନଙ୍କ ଗୌରବ କିଛି କରିଥିଲେ, ସେମାନେ ଆଚାର୍ଯ୍ୟ ନୁହନ୍ତି, ଆଚାର୍ଯ୍ୟ କହିଛନ୍ତି ସେଠି କରେ, ସେମାନେ ଆଚାର୍ଯ୍ୟ ନୁହନ୍ତି, ଆଚାର୍ଯ୍ୟଙ୍କୁ କହିଲେ ସବୁଟା ସଫଳ କାର୍ଯ୍ୟରେ ଲାଗେ ନାଇଁ, ସାଧୁ ସ୍ୱୀକୃତି ଗୁରୁଦେବ ଶିକ୍ଷା ସେଟା ବହୁତ ଦିନ ମୁଁ କରିଥିଲି ସେ ଫିଲ୍ମଟା, ସାଧୁ ଅପର ସ୍ୱୀକୃତି ଗୁରୁଦେବ ସେଠି କହୁଛନ୍ତି, ସ୍ୱୀକୃତି ସାଧୁ ଦିଅନ୍ତି, ଦେଖୁନାହାନ୍ତି ଭାରତ ମିଳିବ, ସେ ଯଦି କହିଦେଲେ ଜଣେ ଗୁରୁଦେବ କହିଦେଲେ ଜଣେ କେମିତି ସାଧୁ ସ୍ୱୀକୃତି ଦେବେ, ମିଳିବ ପଡ଼ିଆ ପକେଇ ଦେବି ମୋ ସାଙ୍ଗେ 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 ମୁଣ୍ଡ କରି ବସିଗଲା, ଏଇ ଯୋଉ ଦର୍ଶନ ସ୍ପର୍ଶନ ସୁଖଦେବ ଉପରେ ସୁଖଦେବ ପରୀକ୍ଷିତ ମହାରାଜ ଦର୍ଶନ କରି ସୁଖଦେବ କହୁଛନ୍ତି ନା କ୍ଷେତ୍ର ବନ୍ଧୁ, କିନ୍ତୁ ଯେଉଁମାନଙ୍କର ପାଦ ସବୁଜ ଜଳ ହିଁ ଏ ବ୍ରାହ୍ମଣ ମାନେ ପରମହଂସ ମାନେ ଯିବା ଆସନ୍ତି, କିନ୍ତୁ ଆପଣ ଆଜି ଆପଣଙ୍କୁ ଆଜି ପ୍ରାପ୍ତ ହେଲେ, ଯେଉଁମାନେ ଯେଉଁମାନେ ଦର୍ଶନ କରି ପବିତ୍ର ହେଇଯାଏ ତାଙ୍କ ସହିତ କଣ ତାଙ୍କର ପାଦ କରିବା ତାଙ୍କୁ ସ୍ପର୍ଶ କରିବା କେତେ ବଡ ଭାଗ୍ୟର କଥା, ମାତୃ ଯେ ଭଗବାନ ଦେଖିଥିଲେ ସେ ଆପ୍ରିସିଏଟ କରୁଛନ୍ତି କାହାକୁ, ସାଧକ ବସୁତ ଭଗବାନ କୃଷ୍ଣର ଘର ପାଇଥିଲେ ସାଙ୍ଗେ ସାଙ୍ଗେ ଦେଖିଥିଲେ, ନାରଦ ମୁନି ସେ କହିଲେ ସୁସ୍ଥ ଏଣମ କୃପଣମ ଆର ଗୋଟା କଣ ଯଥାପି ତ କୃପଣ ମାନ କୃପଣ ଆପଣ ସାଧୁମାନଙ୍କର ନିହାତି ଆଗମନ ଆବଶ୍ୟକ ଅଛି ଗୃହସ୍ଥ ମାନଙ୍କ ପାଖକୁ, ପିତା ସେଭଳି ପିତା ଯେମିତି କୃପା କରନ୍ତି ସାଧୁମାନଙ୍କର ଭଗବାନ ଗୃହସ୍ଥ ମାନଙ୍କୁ ସାଧା ବହୁତ ଦିନ ଅବସ୍ଥା ସାଧା କେତେ ସୁଖ ସେ ସେଠି କହିଛି, ସାଧୁମାନେ ସୁକୃତି ଅର୍ପଣ କରିବେ ଆଉ, ତେଣୁ ଏ ସାଧୁମାନଙ୍କର ହେଉଛି କଣ୍ଟ୍ରିବ୍ୟୁସନ, ଶୁକ୍ର କାହିଁକି ଏଟା କହିଛି ଗୋଟେ ବଣ୍ଟନ ଆସିଥିଲା, ସଂସ୍କାର ନହେଲେ ଏ ସଂସ୍କାର ପରିବର୍ତ୍ତନ କରିବାକୁ ହେଲେ କଣ ଦରକାର, ସ୍ୱୀକୃତି ଦରକାର, ସ୍ୱୀକୃତିରେ କୋଉଟା ଆସିବ ନା ପଡ଼ିବ, ସ୍ୱୀକୃତି ଆମ ସଂସ୍କାର ଆସିବ, ଗୋଟେ ଦେଖୁନା ତୁମେ ଦିଟା ବାପୁର ଦିଟା କହିଥିବେ କି ଗୋଟେ ଗୁରୁଙ୍କ ଚାରିଟା ଚେଲା ହେଇଥିଲେ, ସେ ଗୁରୁ ଗୋଟେ କଥା କହୁଛନ୍ତି, ଏଇଟା ଏଇଟା କରନି କେବେ ତା କହିବ କେବେ ତାକୁ ତା ମୁଣ୍ଡ ବସିବନି, ଆହୁରି କଣ କହୁନା ଆହୁରି କଣ କହିବାକୁ ପଡ଼ିବନି, ସେ କରିବ ଦେଖୁନା ସେଟା କାଇଁ କହୁଛି, ଜଣେ ଜଣଙ୍କୁ କହିବାକୁ ପଡ଼ୁନି ସେ କରିଦଉଛି, କହିଦେଲେ ସେ ଆହୁରି ସିରିୟସ୍ ହେଇଯାଉଛି, ଜଣେ କହିଲା ପରେ ତାର ତା ସେ ଯୋଉ ଗାଲ ସେ ଗାଲ ଗୋଟେ କହିଲେ ଗାଲ ଏଟା ତାଙ୍କ ସମୟ ତାଙ୍କ ତାଙ୍କ ସାଙ୍ଗେ ଲାଗିଲେ ତୁମେ ଲାଭ ହବ ଯେତେ କୁହ ସେ କିଛି ହବନି, କାହିଁ କହୁନି ସ୍ୱୀକୃତିଟା ନାହିଁ, ତାଙ୍କ ମୁଣ୍ଡରେ କିଛି ବସିବେ ତାହେଲେ ଜୀବନଟା ତମକୁ ଉଦ୍ଧାର ପାଇବ, ଏ ଭକ୍ତି ଯୋଗୁଁ ଆସିଲେ ବି ନା ଆମେ ଇସ୍କନ ଆମେ ସମସ୍ତେ ରହିଛି, ଆମର ସ୍ୱୀକୃତି ତାରତମ୍ୟ ରହିଛି, ଆମର ଅଣ୍ଡରଷ୍ଟାଣ୍ଡିଂ ସାଧୁମାନଙ୍କ ପ୍ରତି ନାମଙ୍କ ପ୍ରତି ଅଲଗା ଅଲଗା ନିଜର ସମର୍ପଣ ହିସାବରେ ନିଜର ସ୍ୱୀକୃତି ହିସାବରେ ତମକୁ ଆସିବ ବିଶ୍ୱାସ, ତା ଜଣେ କହିବେ ତାର ବଢିଆ କେମିତି, ଯେତିକି ଯେତିକି ସେଥିପାଇଁ ମନ୍ଦିର କରାଯାଇନି, ଯେତିକି ସେଥିପାଇଁ ଇନଷ୍ଟିଚ୍ୟୁସନ୍ କରାଯାଇ ଏଇଟା ବଢିଆ ପାଇଁ କରାଯାଇଛି, ଏଇଟା ଅଫର୍ କରୁଛନ୍ତି ସାର ସ୍ୱୀକୃତି ନା, ସେଥିପାଇଁ ସେମାନେ ବିଗ୍ରହ ପ୍ରତିଷ୍ଠା ବିଗ୍ରହ ପ୍ରତିଷ୍ଠା କରୁଛନ୍ତି, ସେମାନେ ନିଯୁକ୍ତ କରୁଛନ୍ତି ଇନଷ୍ଟିଚ୍ୟୁସନ୍ ପ୍ରୋଗ୍ରାମ ସବୁ ରଖିଲେ କ'ଣ ଉଦ୍ଦେଶ୍ୟଙ୍କର ଅର୍ଥ ଆଣ ସ୍ୱୀକୃତି ପାଇବ ତୁମେ, ତାପରେ ସେଟା ତୁମ ଭଗବାନ କାମ ଲାଗିବ, ଏସବୁ ସ୍ୱୀକୃତି ପ୍ରଦାନ କରାଯାଉଛି ନା, ତୁମକୁ ଏଇଟା ନା ଏଇଟା ମୋର କ'ଣ ଦରକାର, ମୁଁ ଭଜନ କରିବି ନା, ତୁ କି ଭଜନ କରିବି ବାପା କି ଭଜନ କରିବି, ତୁ ତ ବିଶ୍ୱ କାଳ ସେ ଛାଡ଼ିନି କି ଭଜନ କରିବି, ତାଙ୍କ ଭଜନଟା ବୁଝିପାରିବେ ତୁମେ ତୁମ ସ୍ୱୀକୃତି ଭଜନ ବୁଝିପାରିବି, ଭଜନ ସାରଟା କଣ କିଛି ବୁଝିପାରିବେ, ଦିନରାତି ଭଜନ କରିକରି ସେ ଭଜନ ଦ୍ୱାରା ପାଗଳ ହେଇଯାଏ, ମୁଁ ଦେଖିଛି କେତେ କେତେ ପିଲା ଭଜନ ଦ୍ୱାରା ପାଗଳ ହେଇଯାଏ, ଏଦିନ ରାତି ନାମ କରି କରିବେ ସେସବୁ ପାଗଳ ହେଇଯାଏ, ସେ ଥିଲା ଆମେ ନିଜକୁ ଦେଖିଛି ଆମର ଗୁରୁ ହେଇଥିଲା, ସେ ଗୋଟେ ଦିନ ରାତି ସବୁ ଜଣେ ନାମ କରିବେ, ଶୋଇଲା ବେଳେ ନାମ ଶୁଣିଛି ତା ଆରମ୍ଭରେ ବୁଲେ ଶୋଇବେ ସେ ନାମ କରିବେ ଏତେ ନାମ କରିବେ କାହିଁକି ଭଜନ ଦେଖୁଥିଲା, ସେ ଶୋଇଲା ବେଳେ ନାମ କରେ, ମୁଁ ନିଜେ ଦେଖିଛି ତା ବେଡ଼ରେ ଆମ ଚାରିଜଣ ପାଞ୍ଚ ଜଣ ଶୋଇଥିବ ସବୁ ଆଠ କହୁଥିବ ସେସବୁ କୁଆଡ଼େ ଗଲା ତା କଥା ନାହିଁ, ଆଳାଇ ପ୍ରକଟ ମାଲିକ ଗୋଟେ ଜିନିଷ କେହି ଦୋଷରେ କେତେ ମୁଁ ଦେଇପାରିବି, କିଏ ଦାନ କରିବେ ସାଧୁକୁ ବୁଝିପାରିଲୁ, ଗୁରୁକୁ ବୁଝିପାରିଲୁନି, ଆଉ କଲା ସେ ନାମ ଦେଖିଲେ ସେ ନାମ ତୁମକୁ ସଂହାର କଲା, ଭାଗ ଅଛି ନା ସେ ନାମ ତୁମକୁ ସଂହାର କରିବ, ବୈଷ୍ଣବରାଜ କଲ ଇଏ କଣ କିଏ ତତ୍ଵ ବୁଝୁଛନ୍ତି, ଇଏ ହବନି ନା ଆମ ଦେଖ ଗୋଟେ ହେଇଗଲୁ ନା, ଆଉ ଦେଖିବା ହେଇଗଲା ଆମର ଯୋଗ ବଜାର କରିଦେଲୁ, ଆମେ ସବୁ ଜାଣିଥିଲୁ କଣ ଜାଣିଛୁ ତୁମେ କିଛି ଜାଣିନୁ, ପାଞ୍ଚ ପଇସା ଜିନିଷ ଜାଣିନ ଓଡ଼ିଆ ଯାକ ସାଧୁଙ୍କର ପୋଜିସନ୍ ଜାଣିନ, ପରମ୍ପରାର ଶିକ୍ଷାକୁ ତୁମେ ଜାଣିନ, କାହାର ବି ମୋର ବି ସେତିକି କଣ ମୁଁ କହିପାରିବିନି, ଏ ଧାରାରେ ଆମେ ବଞ୍ଚିଛେ କେବଳ କୃପାର ଗ୍ଲିମ୍ପସ କ'ଣ କରି ଓଡ଼ିଆରେ କହିଛେ, କୃପାର ଝଲକରେ ଆମେ ବଞ୍ଚିଛେ, କୃପାର ଝଲକ ଯେମିତି ଦେଖୁଥିଲା ମଙ୍ଗଳା ସୂର୍ଯ୍ୟ 8:45 କେମିତି ହେଉଛି ଖରା ମତେ ଯାଇ କ'ଣ ସୂର୍ଯ୍ୟ ଆସିନାହାନ୍ତି କି ଅନ୍ଧାର ଛାଡ଼ି ହେଲେ କ'ଣ କହୁଛି ଏଟା କୋଉଠି କହନ୍ତୁ ଓଡ଼ିଆ ଭାଷାରେ କୁହନ୍ତି ସୁଦୂର ଫାଟିଛି, ସୁଦୂର ଅନ୍ଧାର ଅନ୍ଧାର ସେଥିରେ କ'ଣ ଯାଇହେବ ଟିକେ, କିନ୍ତୁ କ'ଣ କିନ୍ତୁ ସେଠି ଜାଣି ହେଉନି ସାପ ବେଙ୍ଗ କୋଉଠି କ'ଣ, କିନ୍ତୁ ଚାହି ହେଉଛି କିନ୍ତୁ କ୍ଲିଅର ନାହିଁ, ଉଦ୍ଭିଦ ଉଦ୍ଭିଦ ହେଇଗଲେ ଦେଖିପାରିବ, ଆମେ ସେଭଳି ଆମେ ଗୋଟେ କୃପାର ଝଲକରେ ବଞ୍ଚିଛେ ନା, ଝଲକଟା ଗୋଟେ କୃଷ୍ଣ ଗୁରୁକୃଷ୍ଣ କିଛି ବଞ୍ଚିଛନ୍ତି ସୁକୃତି ଜାତି ଝଲକ, କିନ୍ତୁ ଗୁରୁକୃଷ୍ଣ ଚାହୁଁନାହାନ୍ତି ଗୁରୁକୃଷ୍ଣ ଯେମିତି ଉଦୟ ହବ, କୃପାର ଉଦୟ ନହେଲେ ଆମ ଜୀବନର ଆମେ ଆମ ଗୋଟେ ରସିତ ହଉଛେ ନା, କ'ଣ ସବୁଦିନ ନିରାଶ ହେଇକି ରହିଥିବା, ସବୁଦିନ ଏ ସ୍ୱରୂପ ନେଇକି ରହିଥିବା, ସବୁଦିନ କାମ କ୍ରୋଧ ନେଇକି ଷ୍ଟ୍ରଗଲିଂ କରୁଥିବା, ଜୀବନ କେବେ କ'ଣ ଆମ ଜୀବନ ଗୋଟେ ଦିନ ଆସିବେ ଆମେ କୃଷ୍ଣଙ୍କ ମୁଖକୁ ଦେଖିବାନି, କ'ଣ ଖାଲି ଏଇ ଶଙ୍ଖ ପକୁଥିବା ଘଣ୍ଟି ବଜାଉଥିବା, ଆଉ ଆମେ କ'ଣ ସେଭଳି ଶ୍ରୀକୃଷ୍ଣ ଆମେ ସବୁଦିନ ରହିଥିବେ ଦାରୁ ବିଗ୍ରହ ପ୍ରସ୍ତର ବିଗ୍ରହ ହେଇକି, କୃଷ୍ଣଟା ଚାହୁଁନାହାନ୍ତି, କୃଷ୍ଣ ସବୁଆଡ଼େ ଅଛନ୍ତି, ଯେଉଁ ଦାରୁ ବିଗ୍ରହ ଯେଉଁ ପ୍ରସ୍ତର ବିଗ୍ରହ ସିଏ କହୁଛନ୍ତି ମୋତେ କେତେ ପଥର ଭାବରେ ଦେଖିବ, ମୁଁ ଅଭ୍ୟ ସତ୍ୟ ନା ମୁଁ ଚାହୁଁଛି ଆଗ ପ୍ରକଟ ହେବି, କିନ୍ତୁ ଇଏ କ'ଣ କରିବି ଦେଖିପାରିବିନି ସୁକୃତିର ନାହିଁ, ହେଲେ ସେ ସୁକୃତି ଅର୍ପଣ କରୁଛ ସାଧୁମାନଙ୍କୁ, ସେଇଟା ତୁମର ଜାଣ ତୁମେ ଘୁରିଯିବ ତ ହଜାର ପଚାର କିଛି ହେଇପାରିବ, ଇମ୍ପୋର୍ଟାନ୍ସ ସାଧୁଙ୍କର ଇନ୍ଷ୍ଟ୍ରକ୍ସନ୍ ଉପରେ ସୁଧ ଭକ୍ତଙ୍କର ପରମ୍ପରା ଆଚାର୍ଯ୍ୟମାନଙ୍କର ଶିକ୍ଷା ଉପରେ ପୁରା ବଞ୍ଚିକି ରହିବାକୁ ପଡ଼ିବ, ସେଥିରେ କେତେ କଷ୍ଟ ହବ, ଜୀବନଟା ସହଜ ନାହିଁ, ତୁମେ ନିଜର କର୍ମଫଳଟା ରହିଛି, ସଂଘର ପ୍ରଭାବ ରହିଛି, କଳିଯୁଗ ବଢି ବଢିକି ଆସୁଛି, କିନ୍ତୁ ଗୋଟିଏ ଜିନିଷ ତୁମକୁ ସବୁ ଟର୍ନ ଉପରେ ରଖିବ, ଯେତେ ତୁମେ ତୁମର ଅସୁବିଧା ହେବ ଗୋଟିଏ ଜିନିଷ ତୁମେ ଫିକ୍ସ ହେଇ ରହିବ ସବୁ ପୁଣି ଘୁରିକି ଦେଖି ସେଠି ପଳେଇ ଆସିବ, ଏଇ ଯେ ମେଇ କୁଟରେ ବନ୍ଧାବନ୍ଧି ବଳଦଟା ଯୋଉ ଧାନ ମଳନ୍ତି ସେ ଯେତେ ଠେଲା ପେଲା କୁଆଡେ ଯାହା ହେଲେ କୁଆଡେ ଯାଇପାରିବେନି ବାପା, ସେ ଖୁଣ୍ଟ ମୂଳ ଖୁଣ୍ଟରେ ଘୁରା ହେଇଛି, ଆଉ ସେଇଟା ଯିଏ ସାଧୁଙ୍କୁ ଜଣେ ଆଚାର୍ଯ୍ୟଙ୍କୁ ସାଧୁଙ୍କୁ ବିଶ୍ୱାସ କରୁଛି ତାହେଲେ ଯେତେ ଖରାପ ଅବସ୍ଥାକୁ ଚାଲିଗଲେ ବି ଯେତେ ପତନ ଅବସ୍ଥା ଭଳିଆ ଲାଗିଲେ ବି ତାକୁ ଘୁରେ ଘୁରେ ଠାକୁର ନେଇ ଆସିବେ, କାହିଁକି ସେ ମୂଳ ଜିନିଷକୁ ଦେଇଛି ନା ଧରିଛି ନା, ଏଇଟା ତ ଏଇ କଥା ଆସିଥିବ ସଂସ୍କାରର ପରିବର୍ତ୍ତନ ସ୍ୱୀକୃତି ଦ୍ୱାରା ହେବ, ଆଉ ସ୍ୱୀକୃତିଟା ସାଧୁ ଅର୍ପଣ କରିବେ, ସାଧୁ ଅର୍ପଣ କରିବେ, ସାଧୁ ସ୍ୱୀକୃତି ଅର୍ପଣ କରିବା ପାଇଁ ପୁଣି କ'ଣ କରିବ ଅନୁଷ୍ଠାନ, ସେ ଅନୁଷ୍ଠାନଟା ତାଙ୍କଠୁ ଗଭୀର ଗୁରୁ ଗୃହ, ପୂର୍ବରୁ କ'ଣ କଥା ଗୁରୁ ଗୃହ ଇସ୍କନଟା ପ୍ରଭୁପାଦ ଗୁରୁ ଗୃହ, ସେଟା ଯିଏ ଯୋଉଠି ରହୁଛି ସେ ଭାବିବା ଦରକାର, ଆପଣ ଗୁରୁ କିଏ ହୁଅନ୍ତୁ ମୋ ଗୁରୁ କିଏ ହୁଅନ୍ତୁ, ଆମେ ଗୁରୁ ଗୃହ ରହୁଛୁ କାରଣ କୃଷ୍ଣ ସେବା କରୁଛୁ ତା ସେବା ଗୁରୁଙ୍କ ଅନୁଭୂତିରେ କରୁଛେ ନା, ଏଇଟା ଗୁରୁଙ୍କ ଗୁରୁ ଗୃହ, ଆଉ ତୁମେ କାହା ଡିସାଇଡ୍ କରିବ କୋଉ ସେଣ୍ଟର ରହିବ ତୁମର ଅସୁବିଧା କଣଟା, ତୁମେ ତ ଭିଜନ ଗୁଡ଼ାକ ସବୁ ଠିକ ନାହିଁ ନା, ଆଜିକାଲି ଭିଜନ ଠିକ ନାହିଁ ତୁମର ଭକ୍ତି ଗୋଟେ, ତୁମେ ତ କୃଷ୍ଣ ଠକେଇ ପାରିବନି, ତୁମେ କେଉଁ ଗୃହରେ କୃଷ୍ଣ ଜାଣୁଛ ଯେ ମୋତେ କୋଉ ରୂପରେ ଦେଖୁଛି, ଏଇଟା କର୍ମ କରି ବଞ୍ଚିବା କଥା ନୁହେଁ, ଏଇଟା କର୍ମ କରି ଖାଇବା ସଂସ୍ଥା ନୁହେଁ, ଏଇଟା ଗୌଡ଼ିଏ ସଂସ୍ଥା, ଏଠି ସବୁବେଳେ ନିତ୍ୟ ଲୀଳାରେ ସେବା ଚାଲିଛି, ତୁମେ ଯେଉଁଠୁ ଯେଉଁ ମନ୍ଦିର ବି ରୋଜା କରିବ ସବୁବେଳେ ଭାବିବ ଆମର ଗୁରୁ ଗୃହ, କାରଣ କୃଷ୍ଣଙ୍କ ସେବା ଅଛି ନା, ଏଠି ଭଗବାନ ଅଛନ୍ତି, ସେଟା ଲାଇଫ ଜିନିଷ, ଗୋଟେ ଜୀବନ ଜୀବନ୍ତ ଜିନିଷ ନା, ଆମେ ତାଙ୍କ ଧନରେ ଚଳୁଛେ, ତାଙ୍କ ଘରେ ରହିଛେ, ସୁଜା କୋଠା ବାଟି ମିଳିଲେ ଖା ସିଏ ପଠେଇଛନ୍ତି ନା, ତାଙ୍କର ଜିନିଷ ଗୁଡ଼ା ସବୁ, ଆଉ ତୁମେ କହିବି ଏଇଟା କ'ଣ ଭାଙ୍ଗିଗଲା ବୁଝିଗଲ ମୋର କଣଟା ଅଛି, ମୋର ଭଜନ କରିବ ଟିକେ ରହିବ ଟିକେ ଭଜନ ଟିକେ ଏଠି ପାଠ ନ ପଢ଼ିଦେଇ ସେ ତା ପାଠ ପଢ଼ିବ, ଏଗୁଡ଼ା ଆମକୁ ପଢ଼େଇଲେ ହବନି, ଆମେ ସବୁ ଦେଖିକି ଆସୁଛୁ ଆଚାର୍ଯ୍ୟମାନଙ୍କ ଜୀବନକୁ, ଆଉ ଆଉ ତାଙ୍କ ତାଙ୍କ ଦୟାରୁ ଟିକେ ଟିକେ ସବୁ ଝଲକଟା ଆମକୁ ଆସୁଛି, ଆଉ ତାଙ୍କ ପରେ ଜାଣିପାରୁନୁ ଯେତିକି ଜାଣିଛୁ ସେତିକି ଝଲକା ଆସୁଛି, ଆରେ ଏଇଟା ସତ କଥା କାରଣ ଟିକେ ଆମ ଘରେ ଦେଉ ତୁମେ କେବେ ଘୁରି ପାରିବେ ନା, ଭଜନ ଏମିତି କେବେ ବି ହବନି, ଗୁରୁ ଗୃହ ଗୁରୁଦେବ କରିବା, ଗୁରୁ ଗୃହରେ ସେବା ନ କଲେ ଲକ୍ଷ ଲକ୍ଷ ହରିନାମ କେବଳ ହେଉଛି ନାମ କଲା, ଲକ୍ଷ ଲକ୍ଷ ନାମ ହେଉଛି ନାମ କଲା, କାହିଁକି ତୁମର ସୁକୃତିରେ ନାହିଁ, ନାମ ଗୁଡା ଖାଲି ମାଇଣ୍ଡରେ ଷ୍ଟ୍ରଗଲିଂ କରିବ, ହରେ କୃଷ୍ଣ ହରେ କୃଷ୍ଣ କିନ୍ତୁ ଅନୁସନ୍ଧାନ କ'ଣ କରିବି ଏଟା ଚାଲିଥିବ, ଏଇଟା ସବୁ ଆଶ୍ଚର୍ଯ୍ୟ କଥା ଆଉ ଆମେ ସବୁ ପ୍ରାକ୍ଟିକାଲ ସବୁ ଦେଖିଲେ ସବୁ ଗୋଟେ ଗୋଟେ ଜିନିଷ ପ୍ରାକ୍ଟିକାଲ ଆଖିଆରେ ଯୋଉଟା ଶାସ୍ତ୍ର ସିଦ୍ଧାନ୍ତ ଦେଖିଦେଲୁ ପ୍ରାକ୍ଟିକାଲ ଦେଖିଦେଉଛି ଆଉ ଆମ ଜୀବନରେ ଆମେ ଦେଖିଦେଉ ସେଟା କେମିତି ଜୀବନଟା କେମିତି ଚାଲୁଛି ଗୋଟେ ଭାରି ସୂକ୍ଷ୍ମ ଜୀବନ ଆଉ ସେଥିପାଇଁ ଆମର ଜୀବନର ବିଚାରଧାରାଟା ସବୁବେଳେ ଗୋଟିଏ ଲାଇନ୍ ରହିବ ବହୁତ କିଛି ଚ୍ୟାଲେଞ୍ଜେସ୍ ଆସିବ ବହୁତ କିଛି ସମସ୍ୟା ଆସିବ ଜୀବନ ସୁଖ ଦୁଃଖ ଆଉ ନିଜର ସ୍ୱଭାବ ବି ଅଛି ସଂସ୍କାର ବି ଅଛି କ'ଣ ଆମେ କରିପାରିବେ କିନ୍ତୁ ଗୋଟିଏ ଜିନିଷ ଆମକୁ ପୁଣି ଘୂରେଇ ଫେରିକି ସଫଳତା ଦିଗକୁ ନେବ କେଉଁଟା ଯେହେତୁ ଅର୍ଜୁନ ଭଗବାନ କୃଷ୍ଣ ଗୋଟିଏ ଜିନିଷ ଉପରେ ଫୋକସ୍ କରୁଛନ୍ତି ତୁମକୁ ଯୁଦ୍ଧ କରିବାକୁ ପଡ଼ିବ ମୋ ନିର୍ଦ୍ଦେଶ ରହିବାକୁ ପଡ଼ିବ ବାସ୍ ଫିନିସ୍ କିଏ ମରିବ କିଏ ବଞ୍ଚିବ କ'ଣ ହବ ଅଭିମାନ ଉଠା ବୋଲି ଅର୍ଜୁନ କେବେ ଆଶା କରୁନଥିଲେ ଘଟକୁଞ୍ଚ ପକାଇବ ବୋଲି କେବେ ବି ବିମର୍ଶନ ଆଶା କରୁନଥିଲେ ସେଟା କୃଷ୍ଣଙ୍କ ଟାର୍ଗେଟ୍ ଥିଲା ଦ୍ରୌପଦୀଙ୍କର ବାଞ୍ଚକ ବିଜୟର ଶେଷ ଦିନରେ ବିଜୟ ଉତ୍ସବ ବିଜୟ ଉତ୍ସବରେ ନିରାନନ୍ଦର ଛାୟା ଭାସିଗଲା ଗୋଟିଏ ଦିନରେ ବିଜୟ ପରାଜୟ ଗୋଟିଏ ଦିନ ଯୁଧିଷ୍ଠିରଙ୍କର ତିନିଟା କାମ ହେଲା ପୁତ୍ରର ମରଣ ବିଜୟ ଉତ୍ସବ ସେଣେ ମୁକୁଟ ପିନ୍ଧା ଦୁଇଜଣ ମରିଗଲା ମୁକୁଟ ପିନ୍ଧିବେ ଜୀବନଟା ତାକୁ ଭଳିଆ ଜୀବନ ଭଗବାନ ଗୋଟିଏ ଦିନ ହସ ଖୁସି ଦଉଛନ୍ତି ଆଉ ଆମେ କହିବା ମୁଁ ଆଜି ଯିବାର ଆସିବନି ଆରେ ବାବା ଏଠି କୃଷ୍ଣ ବାଜିବେ ମୁଁ ସିଜେ ଦେଇକି ଏଠୁ ନେଇ ପଳେ ଲୋକ ଯଦି ପରିବା ସିଝେଇକି ବାଇଗଣ ଲାଲ ସିଝେଇକି ଦେବି ସିଝେଇଥିଲେ କ'ଣ ଚୋପା ସେମି ଥିବ ବାପା କାଲି ଚୋପା ଛୋଟି ଖାଇବାର ଅଛି ସେ ଭଗବାନ ମୁଁ ସିଝେଇକି ଜଗତରୁ ନେଇଯିବି ଆମେ ଗୋଟେ ସେଟା ଜାଣିଛେ ଆମେ ସଂସାର ଟିକେ କଷ୍ଟ ପାଇବା ଆମେ ମଠ ମଧ୍ୟ ପଳେଇ ଆସିବା ଆରାମସେ ଖାଇବା ପିଇବା ରହିବା ଭୋଜନ କରିବା ଅଣ୍ଡିଆ ସର ଭଳିଆ ଡେଇଁବା ସେ ଯଦି ଖାଇକି ନେବି ଯଦି ଉଷଣ ଉଷଣ ଦେବେ କିରିଟା ହୁଏ ଆମେ କୃଷ୍ଣ ପାଖକୁ ଯିବା ସେ ପୁରା ସବୁ ଦିଗରୁ ଦେଖ ତୁମେ ସେ ତାଙ୍କ ଜୀବନରୁ ପଣ୍ଡାମାନଙ୍କ ଜୀବନରୁ ଆରେ ଦ୍ରୌପଦୀ ବାଜପକୁ ମାରିବାର ଥିଲା ଆଗକୁ ମାଟି ଧରିଥାନ୍ତ ନା ସେଇଦିନ ବିଜୟ ସେଇଦିନ ପରାଜୟ ଦ୍ରୌପଦୀ ସେଇଦିନ କାନ୍ଦିବାକୁ କହିଲେ ଯେଉଁଦିନ ବିଜୟ ସବୁବେଳେ ଜଗତର ପାଣ୍ଡବମାନଙ୍କର ବିଜୟ ଧରି ଚାଲିଛି ସେଦିନ ତାଙ୍କ ଆଖିରୁ ଲୋକ ହେଉଛି କାରଣ ଏଥିରେ ସୁଖ ଦୁଃଖର କିଛି କାମ ନାହିଁ ଏ ପରବର୍ତ୍ତୀ ସୁଖ ଆସିବା ଆଜି ସୁଖ ଦୁଃଖରେ କିଛି କାମ ନାହିଁ ଲାଭ କ୍ଷେତ୍ର କିଛି କାମ ନାହିଁ ଏଠି ଜୀବନ କିଛି ନୁହେଁ ଏଠି ଜୀବନ ଗୋଟେ ହେଉଛି ଏହା ହାଟ ବଜାର କରିବା ଭଳି କିଏ କିଏ କିଣିକି ନବ କିଏ ଜାଣିଛି ପରିବା କଣ ଜାଣିଛି ମୁଁ କାହା ଘରକୁ ଯିବି ପରିବା ତୋଳା ହେଲା ସେ ପରିବାଟା ମନ୍ଦିରକୁ ଯିବ କି ହୋଟେଲକୁ ଯିବ ଆଜି ସେ ବାଇଗଣ ଆଜି ପକଡ଼ା ହବ କି କ'ଣ କହୁଛି ସବଜି ହବ କି ଝଡ଼ତା ହବ ସେ ଆଣିବେ ତ କିଣିକି ନବା ଲୋକ ନେଇଯିବେ ସେ ଖାଲି କେତେ ଲୋକ ଆସିଲେ ହାତ ମାରିକି ଯାଉଥିବେ କାହା ଭାଗ୍ୟ ହେଉଛି ସେ ନେଇଯିବ ସେଗୁଡ଼ା ଆମ ଜୀବନ ସେଭଳିଆ ସାଧୁ ଜୀବନ କ'ଣ ବା ଭକ୍ତ ଜୀବନ କ'ଣ ସେ ଆସିବେ କେତେ ଲୋକ ଆସିବେ କେତେ କଥା କହିବେ କ'ଣ କହିବେ କେତେ ନାମ ନିନ୍ଦା ମିଳିବ କେତେ ପ୍ରଶଂସା ମିଳିବ କେତେ ପ୍ରକାର କର୍ମ କରିବାକୁ ପଡିବ ସବୁ ବିଷୟରେ ଶେଷରେ ଯଦି କେଉଁ ବାବାଜୀ କେଉଁଠୁ ଆଇଲା ପରିବା ନେଇ ଚାଲିଗଲା ଠାକୁରଙ୍କୁ ତ ଭୋଗ ଲଗାଇଲା ଯେମିତି ସେ ପରିବାଟି ଗଲା ତାର ଆରାମ ସେଟା କେତେବେଳେ କୃଷ୍ଣ ଗୁରୁକୃଷ୍ଣ ଆମକୁ ସ୍ୱୀକାର କରିବେ କେତେ ସୁଖ ପରେ ଲାଗିଲା ଆଜି କାମ ନାହିଁ ଆରେ ଗୋଟେ ଛୁଟିଆ ଜିନିଷଟା ହେଇଛି ତୁମେ ଗୋଟେ ଦିନ ଗୋଟେ ଦିନ କାମ ଯାଏ ଫଟକ ଡେଇଁ ପୁଡ଼ି କାମଟା କରିଦେବ କିଛି ନାହିଁ କିଛି ଏଥିରେ ବିଚାର ଉପରେ ଚାଲିବାକୁ ପଡିବ କୃଷ୍ଣଙ୍କୁ ବିଚାର କରୁଛନ୍ତି କୃଷ୍ଣ ଗୋଟିଏ ବିଚାର କରୁଛନ୍ତି ଅର୍ଜୁନ ତୁମେ ମୋ ହିସାବରେ କାମ କରିବାକୁ ପଡିବ ତୁମେ ଯୋଉ ବିଚାର କରୁଛ ତୁମେ ହିସାବ କରିଦେବେ ଏଇଟା କରିଦେବ ସେଟା ସତ ନୁହେଁ ଏଇ ଏଇ ଯୋଉ କଥାଟା ଆଜି ପଡ଼ିଥିଲା ସଂସ୍କାର ଯୋଉ ପରିବର୍ତ୍ତନ ଆସିବ ସୁକୃତି ଦ୍ୱାରା ଆଉ ସୁକୃତି ସାଧୁମାନେ ଅର୍ପଣ କରୁଛନ୍ତି ସାଧୁମାନେ କିଭଳି ଅର୍ପଣ କରୁଛନ୍ତି ଏଭଳି ଯେଉଁଠି ଏଇ ଯୋଉ ଇସ୍କନ୍ଦନ କରାଯାଏ ଚନ୍ଦ୍ରାଷ୍ଟ୍ରୀୟ କୃଷ୍ଣ ଏ ସୁକୃତି ଅର୍ପଣ କରାଯାଉଛି କୃଷ୍ଣ ଶବ୍ଦ ଶୁଣିବ ଭାରତବର୍ଷ ମିଳୁନଥିଲା ଜ୍ଞାନ କୀର୍ତ୍ତନ ହେଲା ପାଇଁ କିଏ ଅଜି କୀର୍ତ୍ତନ ତାପରେ କୃଷ୍ଣ କିଏ ଶୁଣିଯିବ ହରିକୃଷ୍ଣ କିଏ କହୁଥିଲେ କିଏ ହରିକୃଷ୍ଣ କହୁଥିଲା ଆଜି ଯୁଆଡ଼େ ଯୁଆଡ଼େ ଦେଖିବ ହରିକୃଷ୍ଣ ଯୁଆଡ଼େ ସାଧୁ ପାଇଁ ବସ୍ ରୁ ଟ୍ରେନ୍ ଯାଅ ଲୋକ ଦେଖିଲେ ହରିକୃଷ୍ଣ ବାବା ଆପଣ କୋଉ ଇସ୍କନ୍ଦନ ଆସୁଛନ୍ତି ହରେ କୃଷ୍ଣ ଶବ୍ଦ ଭାରତବର୍ଷରେ ନଥିଲା ଆଉ ତୁମେ ସାଧୁ ନିନ୍ଦା କରିଦବ କ'ଣଟା ତୁମେ ଜାଣିଛ ଭକ୍ତି କିଛି ଜାଣିନ ଆମେ କେବେ ଆଡମିଟ୍ କରିବୁ ତୁ କେତେ ବଡ଼ ସାଧୁ ହେଲେ ଗୋଟେ ପାଞ୍ଚ ପଇସାରେ ଆମେ ଆଡମିଟ୍ କରିବୁ କିଏ ତୁମକୁ ଜାଣିଥିଲା ବୃନ୍ଦାବନ ଆପଣ ନଥିଲେ କି ବୃନ୍ଦାବନ ହେଲେ ରାଧାରେ ଦେଖନ୍ତୁ ଅଯୋଧ୍ୟାକୁ ଗଲେ ରାମ ରାମ କୁହନ୍ତୁ ଜଗତରେ କୋଉଠୁ ଆସିଥିଲା କୃଷ୍ଣ ଷ୍ଟେସନ ଯାଅ କୁଆଡେ ଯାଅ ଯୋଉଠି ଦେଖିଲୁ ହରେ କୃଷ୍ଣ ଶବ୍ଦ ଉଚ୍ଚାରଣ ହେଉଛି ସେ ଯୋଉ ସଂସ୍ଥା କରନ୍ତି ସାଧୁମାନେ ଯୋଉ ଅନୁଷ୍ଠାନ କରନ୍ତି ଅନୁଷ୍ଠାନ ସାଧୁଙ୍କର ସରଳଠୁ ଅଭିନ୍ନ କାରଣ ସମୟ ଶକ୍ତି ଦେଇ ଗୋଟେ ଜୀବ ପାଇଁ ସୁକୃତ ଏ ଜିନିଷଟା କରୁଛନ୍ତି ନା ଆମର ଏଟା ଗୁରୁଗୃହ ଯିଏ ସବୁବେଳେ ଇସ୍କନ୍ ଭକ୍ତ ଆମ ମନରେ କେନ୍ଦ୍ର ଦରକାର ସେ କାହାର ବି ଶିଶୁ ହୁଅନ୍ତୁ ଇସ୍କନ୍ କେନ୍ଦ୍ର ରହୁଛନ୍ତି ମାନେ ସେଟା ତାଙ୍କ ଗୁରୁଗୃହ ପ୍ରଭୁତାଙ୍କର ଘର ନା ଯୋଗାଚାର୍ଯ୍ୟଙ୍କର ଘର ଏଟା ତାଙ୍କର ଉପାସନା କରନ୍ତି ତାଙ୍କର ପୂଜା କରାଯାଏ ସେଠି ପ୍ରତି ତା ପ୍ରତି ସେ ପ୍ରଭୁତାଙ୍କ ପ୍ରତି ଏଟା ଯେ ଆମର ଅନର ଆମର ଯେତିକି ସାମର୍ଥ୍ୟ ଶକ୍ତି ଆମେ ସାମର୍ଥ୍ୟ ଏମିତି ସବୁ କରିପାରିବା କିନ୍ତୁ କେବେ ଅବହେଳା କରିବାନି କପଟ କରିବାନି ସେ ଦୃଷ୍ଟିରେ ଆମେ ଯଦି ଭଜନ କରିବା ସେବା କରିବା ଭଜନ କରିବା ଭଜନର ପରିପକ୍ୱତା ଆସେ ନିଜର ବିଚାର ହବନି, ଭଗବାନ କାଟୁଛି ଅର୍ଜୁନଙ୍କୁ, ତାପରେ ଶ୍ଳୋକ କାଟିଦେଲେ ସାଙ୍ଗେ ସାଙ୍ଗେ ଲାଷ୍ଟ ଶ୍ଳୋକ ସୁଖ ଦୁଃଖ ସୁଖ ଦୁଃଖେ ସମଂ କୃତ ସମେ କୃତ୍ୱା ଲାଭ ଲାଭୋ ଜୟା ଜୟ ତତୋ ଯୁଦ୍ଧାୟ ଯୁଜସ୍ୱ ନୈବ ପାପ ନୈବ ପାପ ମୟାପ୍ସ୍ୟସି ସୁଖ ଦୁଃଖ ଲାଭ କ୍ଷତି କିମ୍ବା ଜୟ ପରାଜୟ ଜୟ ପରାଜୟ ଛଅଟି ଜିନିଷ କହୁଛନ୍ତି ସୁଖ ଦୁଃଖ ଲାଭ କ୍ଷତି କିମ୍ବା ଜୟ ପରାଜୟ ବା ମାନ ସମ୍ମାନ ଏ ସବୁ କିଛି ବିଚାର ନ କରି କେବଳ ଯୁଦ୍ଧାର୍ଥେ ଯୁଦ୍ଧ କର ଏବଂ ଏପରି ଯୁଦ୍ଧ କଲେ ତୁମେ କେବଳ ପାପର ପାପ ଆଚରଣ କରିବ ନାହିଁ, ଯୁଦ୍ଧ ପାଇଁ ଯୁଦ୍ଧ କର, ଯୁଦ୍ଧ ପାଇଁ ଯୁଦ୍ଧ କର ତ ମୁଁ କହୁଛି ଯୁଦ୍ଧ କର ବାସ କର, ଭୀଷ୍ମ ମରିବେ ଇଏ ମରିବେ ପ୍ରାଶ୍ଚିତ ହବ ଏଟା କରିବାକୁ ପଡିବ କୁଳ ବଂଶ ନଷ୍ଟ ହେଇଯିବ ବର୍ଣ୍ଣ ସଂକର ହେଇଯିବେ ଲୁପ୍ତ ପିଣ୍ଡ ତ ଭୋଗିବା ଏତେ ପାଠ ପଢିବା ଦରକାର ଆଉ ରାମ ମାଷ୍ଟର ମାନେ କୁହନ୍ତି ସାର କହ ସାର ସାଇକେଲଟା ଏଠାକୁ ଦେଲି ମୁଁ ପାଠ ପଢୁଛୁ କି ଦେବି ଆମର ଟିଚର ମାନଙ୍କ ପର୍ସନାଲ ଟିଚର ଥିଲା ଆମେ ସବୁ ସେ ଆମ ଟିଚର ପାଖରେ ରହିକି ଆସୁଛୁ ସେଗୁଡ଼ା ସେପାଇଁ ଆଜିକାଲି ପିଲାଙ୍କର ରହିବାକୁ ଭଲ ଲାଗେ ଗୋଟେ କଥା କହିବ ସେମାନଙ୍କର ସବୁଥିରେ ଲାଇଟ୍ ନିଅନ୍ତି ଆମେ ସବୁ ଟିଚର ପାଖରେ ରହିକି ଆସୁଛୁ ଆଉ ତାଙ୍କ ପର୍ସନାଲ ଟିଚର ସେମାନଙ୍କୁ ଗୁରୁ ଭଳିଆ ଆମମାନଙ୍କ ପାଇଁ ଥିଲେ କେବେ ହସଖୁସି ହେବେନି ଆମ ପାଖରେ କାହିଁକି ପଳ ତୁ ଖେଳ ଟିଚର ମାନଙ୍କର ହସଖୁସି ହୁଅନ୍ତି ମୋ ମନ ମନ ରଖିଛି ସେମାନେ ହେଡ଼ମାଷ୍ଟରଙ୍କୁ ଦେଖି ହେଡ଼ମାଷ୍ଟର ପର୍ସନାଲ ରଖନ୍ତି ଷ୍ଟାଫ୍ ଅନୁସାରେ କଥା ଶୁଣନ୍ତିନି କି ଯାଇପାରିଲେ ଆମେ ତାଙ୍କର ଗୋଟାଏ ସାଇକେଲ ଚଢ଼ିକି ଯିବେ ସେ କେବେ ଷ୍ଟାଫ୍ ଅନୁସାରେ କଥା ବସିଲେ ତାଙ୍କର ଏକ ଚେୟାରମ୍ୟାନ୍ ବସିକି ଦାୟୀ ପେପର ପଢ଼ନ୍ତି ସେ ବହି ପତ୍ର ପଢିବେ ସେ ଚେୟାରମ୍ୟାନ୍ ବସିକି ବସିଥିବେ ତାଙ୍କ ସେ ବ୍ୟକ୍ତିତ୍ୱ ଥିଲା ଆମେ ସେ ବ୍ୟକ୍ତିତ୍ୱ ଲୋକମାନେ ସବୁ ମିଶୁଛେ ଲାଇଟେଡ୍ ଲୋକମାନେ ସବୁ ମିଶୁଛନ୍ତି ଆମକୁ ଭଲ ଲାଗୁନି ମଝିରେ ଆମେ ଶିଖି ଦେଇଛୁ ଛୁଆଟି ଯେଉଁଟା ଆମ ମୁଣ୍ଡ ଛୁଆଟେ ବସିକି ରହିଛି ଏ ସାର କହ ସାର ସାର କହିଲେ ସାଇକେଲ ରଖିଦେବେ ତୁମେ ଆଉ କିଛି ଖାଲି ପଚାର କର ସାର ଏଇଟା କରି ମୋତେ ପାଠ ପଢୁଛୁ କି ତତେ କୁହାଗଲା ବେଟା ପାଠ ପଢୁଛୁ ମୋତେ ସେ ଅର୍ଜୁନଙ୍କର ପାଠ ପଢୁଛନ୍ତି କୃଷ୍ଣ ତାଙ୍କ ଫଟା ତାକୁ ଗୀତରୁ ଆଣିକି ନା ପେଦରୁ ଆଣିକି ଏଟାକୁ ଆଣିକି କର୍ମକାର ଆଣିକି ତାକୁ ଗୀତ ଶିଖୁଛନ୍ତି କୃଷ୍ଣ ଏଇଟା ପାଠ ପଢିବା ବୋଲି କିନ୍ତୁ ତୁମକୁ କୁହାଗଲା ଯୁଦ୍ଧ ପାଇଁ ଯୁଦ୍ଧ କର ଆଗରୁ ବି ସେ ତୁମକୁ ଯାହାଫଳରେ ମୁଣ୍ଡ ପୁରା ମୁଣ୍ଡ ପୁରି ଧରା ନା ପଡ଼ିଛି ଆଜି ଆଉ କହିଯାଅ ଆଗେ ତୁମେ ସରଳ ଚିତ୍ର କରିଯାଉନ ତୁମେ ସରଳ ଚିତ୍ର କରୁନା ପରମାତ୍ମାକୁ ସପୋର୍ଟ କରି ତ ସରଳ କରୁଛ ମୁଣ୍ଡ ଭଲ କାମଟେ ଖରାପ ହବ ଖରାପ କାମଟେ ଖରାପ ହବ ମୁଣ୍ଡ ପୁରିକି ମୁଣ୍ଡ ପୁରି ଘରଟା କରୁଛି ନା କଣ କ୍ଷତି ହବ ନ ହବ ତ ପ୍ରଭୁ ସରଳ କରିଛି ଆଉ ଯାହା ହବ ନ ହବ କଣ କରିବି ସେ ତାଙ୍କ ଗୋଟେ ଗୁରୁ ଆଣିକି ଦେବେ ମୋତେ ମୋ କେତେ ବାଟ ରାସ୍ତା ସରଳରେ ଆଗ ଗୋଟେ ମାନିଦିଅ ଆଉ ବୁଦ୍ଧି ଖର୍ଚ୍ଚ କରତେ ସବୁଟା ମାରିବ ଆଉ କଣ କରଟା ହବ ଏଇଟା ହବ ସେଟା ବୁଦ୍ଧି ଖର୍ଚ୍ଚ କରତେ ହବ ତୋ ଗରମଳ ଅଛି ତୋର କୋଉଠୁ ଘରେ ବସନ୍ତୁ ଭଗବାନ ସେଥିପାଇଁ କହୁଛନ୍ତି ତୁମେ ମୁଣ୍ଡ ଖର୍ଚ୍ଚ କରିକି ଦରକାର ମୁଁ କହିଲି ଯୁଦ୍ଧ ଏ କହିଲେ ତତ ଯୁଦ୍ଧ ହେ ଯୁଦ୍ଧ ନାଇଁ ପାପ ଅବଶେଷୀ ତୁମ ପାପ କେବେ ହବନି ଯୁଦ୍ଧ ପାଇଁ ହିଁ ଯୁଦ୍ଧ କର ମୁଁ ଯୁଦ୍ଧର ବ୍ୟବସ୍ଥା କରିଛି ମୁଁ ଯୁଦ୍ଧ ପାଇଁ ପ୍ରେରଣା ଦେଉଛି ଯୁଦ୍ଧର ନାୟକ ମୁଁ ତୋର କିଛି ମୁଣ୍ଡ କରିବା ଦରକାର ଆଉ ତୁମେ କ୍ଷତି ମୁଁ ଗୁରୁକର ତୁମକୁ ପ୍ରେରଣା କରୁନି ସାଧୁ ଭଗବାନଙ୍କୁ କେବଳ ଗୋଟେ ଜିନିଷ ଦୋଷୀ କରାଯାଏ ତୁମେ ତୁମ ଘରେ ଭଲ ଲାଗୁ ନ ଲାଗୁ ହେଲେ ଆମର କଣ ମତଲବ ରହିଛି ତୁମକୁ ଏଟା ଭଲ ଲାଗିବନି ତୁମର ଏଟା ଅଧିକାର ଶାସ୍ତ୍ର ବିଗରିତ କର୍ମ କାହିଁ ସାଧୁ ଦେବ କହିବେନି ଭଗବାନ ଦେବ କହିବେ ଶାସ୍ତ୍ର ବିଗରିତ ମାନେ ନିନ୍ଦିତ ବା ଶାସ୍ତ୍ର ବହିର୍ଭୂତ କାମ କିଛି କରା ହେଇପାରିବ ପ୍ରିୟତା ଅଲଗା ସମ୍ପର୍କ ଅଲଗା ତୁମେ ପୁଅ ହୁଅ ଭାଇ ହୁଅ ଭଣ ଯାଅ ମାମୁଁ ହୁଅ ସେତେ ଡିଅର ହୁଅ ଡିସାଇପୁର ହୁଅ ଜେଲ ହୁଅ ଆମର ଜୀବନର ମାନ୍ୟତା ହେଲା ଶାସ୍ତ୍ର ଭଗବାନ ବି ଶାସ୍ତ୍ର ବିଗରିତ କିଛି କରିବେନି ସାଧୁ କିଛି କରିବେନି ସବୁ ଶାସ୍ତ୍ରକୁ ମାନଦଣ୍ଡ ନେଇକି ଯିବେ ଯଦି ବି କେବେ ଶାସ୍ତ୍ର କୌଣସି ଜିନିଷ ବିଗରିତ କରନ୍ତି ସାଙ୍ଗେ ସାଙ୍ଗେ ସେ ନିଜେ ହିଁ ସଂସ୍କାର ନିଜେ ହିଁ ପ୍ରାଶ୍ଚିତ କଲା ବେଳେ କରିନିଅନ୍ତି ତାଙ୍କୁ କେହି କରିବା ଦରକାର ସେ କେବେ କରନ୍ତିନି ଯଦି ବି କେବେ କରିନିଅନ୍ତି ସାଧୁ ସାଙ୍ଗେ ସାଙ୍ଗେ ନିଜେ ବୁଝିଦିଅନ୍ତି ଏଇଟା ମୋର ଶାସ୍ତ୍ର ବିଗରିତ କର୍ମ ହେଲା ଶାସ୍ତ୍ର ଭଗବାନ ସେ କହୁଛନ୍ତି ମୁଁ ଏମିତି ସେଣ୍ଟିମିଟାଲରେ ତ କହୁଛନ୍ତି ଯୁଦ୍ଧ କର ବୋଲି ଗୁରୁକୁ ଗୁରୁକୁ ପୂଜା କରିବା ପାଇଁ କୁହାଯାଏ ଶାସ୍ତ୍ରରେ ଗୁରୁକୁ ବଧ କରିବା ପାଇଁ କୁହାଯାଏ ଶାସ୍ତ୍ର ବିଗରିତ କର୍ମ କିଛି କୁହାଯାଇ ପାରିବନି ପ୍ରିୟତା ସହିତ ସମ୍ପର୍କ ନାହିଁ ପ୍ରିୟ ପ୍ରିୟତା ଭଗବାନ ଭଗବାନ ଏଇ କଥା କହୁଛି ଭଗବାନ ସେଣ୍ଟିମିଟାଲ କିଛି କହୁନାହାନ୍ତି ଗୁରୁକୁ ପୂଜା କରାଯାଏ ଗୁରୁକୁ ବଧ କରାଯାଏ ନା ନା ଅନୁସନ୍ଧା ଦେଖ କୌଣସି ଜାଗା ଦେଖ କେବେ ବି ଗୁରୁଙ୍କୁ ଏସବୁ ଜିନିଷ କୁହାଯାଏନି ଭଗବାନ ଆଜି କହୁଛନ୍ତି ମାନେ ତୁମେ ତାକୁ ବିଚାର କରିବା ଦରକାର ନାହିଁ ଭଗବାନ ସେଣ୍ଟିମେଣ୍ଟାଲ କିଛି କହୁନାହାନ୍ତି ভগবান কোনো গোটে ভাব গ্রহণ দ্বারা বিষয়ে কিছু কোনা তবে এই যে জিনিস ভগবান কুচি দেখো তুমি লাভ ক্ষতি সুখ দুঃখ ঊর্ধ্বকু যাও যুদ্ধ পাই যুদ্ধ কর ভাবার্থ বর্তমান ভগবান শ্রীকৃষ্ণ প্রত্যক্ষ ভাবে কুচি কেবল যুদ্ধার্থে অর্জুন যুদ্ধ করা উচিত কারণ সে যুদ্ধ চাহুচ্ছেন কৃষ্ণ যুদ্ধ চাহুচ্ছেন ফার্স্ট পয়েন্ট প্রবাদ করে সে চাহুচ্ছেন মানে করিয়া পড়ব সাথে কি জয় হল বিজয় হল কম হল লাভ হল ক্ষতি হল মু ভালো মন্দ নাই জানি সেবা মাত্র করে তোমার সংসার আমি বিষয় ঠাকুর কে সে ভগবান লোক কে দিয়েছে মু সেবা করছি অপ করছি মত কৃষ্ণ পারি কিনা মুখে মন্দ করে দিবি কৃষ্ণ মা বিজনেস এটা গুরু করবে বিজনেস মতো গুরু কে যদি ভালো সুদনা করিয়া পাই গুরু কে যদি প্রীতিপূর্ণ সেবা করিয়া পাই ভাইটা চাকরা করি কৃষ্ণ পাইলে কিনা আমার প্রোগ্রেস হেলা কিনা এটা কৃষ্ণ গুরু করবে বিজনেস গুরু কে বিজনেস মন্দ করিয়া দরকার শিষ্য বিজনেস মন্দ করিয়া রয়েছে ভবিষ্যতে কোণ হবে বুড়া হবে কোণ করি মতো কে পচারিব কৃষ্ণ কর তোমার নুহে তুমি তোমার দায়িত্ব নেবার আছে তিলক মারো গুরুপাদশ্রে করো এটা সরেন্ডার পাথ এটা শরণাগতি পথ শরণাগতি মানে তোমার হাত দেখি যাতে দেখি তোমার তোমাকে আমি স্যার কৃষ্ণ কোণ ব্যবস্থা করে তোমার শরণাগতি স্যার তুমি 30% 30% আনন্দ আসবে 50% 50% আনন্দ আসবে চালাক হলে কি হবে এটি চালাকম বাট নাই তো চালাক মানে সব রাস্তা বন্ধ হয়ে গেছে তুমি কত চতুর হলে কোন ফাইট ভিতরে বসে যাব তুমি কত চতুর হলে বিনা টিকিটের ফ্লাইট ভিতরে বসে যাব যাও তুমি দেখে আমার ফ্লাইটের কত কত আছে কি তুমি দেখো কত ফ্লাইট কত তুমি চতুর হয়ে বিনা টিকিটের বসে যাব না আর গোটে সিট তুমি এক্সট্রা সিট দিয়ে কোনে কেবে নিয়ে চলিও ফ্লাইট বা হাজার চেকিং হাজার ইয়ে সে কোন কাউন্টার যাবে কোন বড় কিছু কাউন্টারটা সে কাউন্টার হও সে কাউন্টার গিয়ে সেটা চেক করিও যে কষ্ট রেট পাস করে গেল শুক্রবার পাস করে তাকে রিপোর্ট পড়ে আজকে আজকে তার জন্য বুকিং হয়েছিল না এয়ারলাইন্স আজ 230 বুকিং হয়েছিল 160 বুকিং হয়েছিল প্রথম প্যাসেঞ্জার কত আসলে 130 প্যাসেঞ্জার আসলে 30 জন আসলে কি 10 জন আসলে কি 5 জন আসলে তো আনাউন্স করা এই পাশে আজকে পাশে যখন গাড়ি রাখি দিয়ে আলো পুরো তো পড়ি তো পুরো পারিব পারিব সিগারেট দিয়ে দিয়ে শোনা দেখি সেটি মেশিনে রাখি তো এই মেশিনে মেলে এই কাট বুকিং দেখিলে আচ্ছা দেখলে পুনে আসিল পুনে নম্বর গেট নম্বর বাহির গেট বাহির যাই ফ্লাইট বসিলা পুরো সেটি রাখি ফ্লাইট সারা পর কাউন্টিং করি কেতে হবে না ঠিক সাথে লগে সে কোয়ান্ট রকি না কোয়ান্ট আউট করুন কেন এটা ওটা কথা থাকে মোবাইল থেকে তাকে মতো দেখে উপর ওটা কোন না কোন আর সে বলে সে বলে সুন্দর তার না করুন সেটা সে কথা ও বাকি কত বাকি কত কথা আছে সাথে হ্যাঁ ঠিক আছে তখন জানা যাবে আসলে তখন তার সে ভিতরে সে স্থির পড়া থেকে সে মাথা জানা উঠবে যে প্রবৃত্তি তা কয় যায় বড়ি কমপ্লিট সে ইনফরমেশন কোটে আসবে বডি কমপ্লিট সে কইবে নি মু জানি না সে সব বসি সব ভালো মার করে কত স্কুটনাইজেশন কাম করছে গুড় গুড় ফ্লাইট ছেড়ে ভাই কত বড় কত বড় সিস্টেম সে কইব কে ফ্লাইট আমার জন্য বড় পাইলট কইব তার লগেজ লোড হয়ে যাব সব জিনিস হয়ে যাব তার থেকে ইনফরমেশন আসিব সব তার ক্লিন চার তার আসে চার সে দর্শন মারি আমাদের ভিতরে বসে দর্শন মারি কথা সে বডি কমপ্লিট তাহলে কেউ রাষ্ট্রীয় স্টাফ মানে রেডি হব তো কত চতুর লোক বসছি বসবে পুরা সুধার আছে গোটে মেটেরিয়াল সিস্টম টাইপ জিনিস আছে আবার এটি তুমি মনে ধর্ম করে বসে পড়ে লোকে এটি কিছু যাইপারিবে যা মনে ধর্ম করে পড়ে যাবে হেরাণ পড়ে যাবে কৃষ্ণ বলে যুদ্ধ পাই যুদ্ধ কর মনে করতে ক্লিয়ার নেই মু কৃষ্ণ পাখ যে বিয়ে নাই মতো ভক্তি মিলিব কি নাই আর কোন ভবিষ্যৎ হব এই যুদ্ধ আমাদের কোন কাম আমার কিছু কাম নাই আমার কামালা করে দেবো কয়েছে কিন্তু ধরে করিয়া যাচ্ছে আর তার শক্তি মতো মাগিয়া রয়েছে মধ্যে শক্তি দিয়ে কিন্তু আপনার সেবা করি ভজন করি আপনার উপদেশ পালন করি আমার ডিস্ট্রিক্ট মু জানি ভালো মন্দ মু জানি কোন করি মোর কোন হব মোর ভক্তি হব কি নাই মোর হৃদয় শুদ্ধতা আসছে কিনা এটা আপনার উপর নির্ভর করে যুদ্ধ পরাজয় কোন হলে তোমার কিছু বিচার করা দরকার সে ভগবান অর্জুন সিং কথা বলছে যুদ্ধ পাই যুদ্ধ কর কৃষ্ণ চেতনা বিধি বা কৃষ্ণকর ঘরে সুখ দুঃখ লাভ ক্ষতি জয় পরাজয়ের বিচার নাই ಸಂಘ ಸಂಸ್ಕೃತಿ ಮಾಡಬೇಕು. ಅಚ್ಚಲ್ಲ ಅಚ್ಚಲ್ಲ ಯಾರು ಕಂಕ್ಲೂಷನ್ ಸಿಗ್ಬಿಟ್ಟು ಸಂಸ್ಕೃತಿ ಮಾಡಲಿಕ್ಕೆ ಕೃಷ್ಣ ಸತನ ಬಿದ್ದೀರಿ ಬಾ ಕೃಷ್ಣ ಕರ್ಮರೆ ಸುಖ ಸುಖ ದುಃಖ ಲಾಭ ಕ್ಷತಿ ಕಿಂಬಾ ಜಯ ಪರಜರ ವಿಚಾರ ସବୁକିଛି କୃଷ୍ଣଙ୍କ ନିମିତ କରାଯିବା ଉଚିତ. ଏହା ହେଉଛି ଦ୍ୱିତୀୟ ଚେତନା. ଏପରି ହେଲେ ଭୌତିକ ଜଗତରେ କର୍ମ କଲା ସୁଦ୍ଧା କୌଣସି ପ୍ରତିକ୍ରିୟାରେ ଭୋଗ କରିବାକୁ ହେବ ନାହିଁ. ଯେ ନିଜର ଇନ୍ଦ୍ରିୟ ତୃପ୍ତି ପାଇଁ କର୍ମ କରେ, ସତ୍ୱଗୁଣ ହେଉ ବା ରଜଗୁଣ ହେଉ, ଯାହାର ବି ପ୍ରତିକ୍ରିୟା ଅଛି. ତୁମେ ସତ୍ଗୁଣ ଇନ୍ଦ୍ରିୟ ତୃପ୍ତି ପାଇଁ କରୁଛ, ଭାରି ଜେଣ୍ଟିଲ ଲୋକ, ତୁମେ ସବୁ କାମ କରିଦେଉଛ, ତା ପ୍ରତିକ୍ରିୟା ଅଛି ନା? ସତ୍ୱଗୁଣର ଲୋକ ନାହାନ୍ତି, ତୁମର ଡିବୁଟି ଅଛନ୍ତି ଲୋକ. କୃଷ୍ଣ ଚେତନା କୃଷ୍ଣ କର୍ମ କରିବାକୁ ପଡ଼ିବ. ଗୁଣ ତୁମେ ତୁମ ଭଲ ନେଚର ହେଇଥିଲ, ଯାହା ବି ଥିଲ ସେଥିରେ ତୁମକୁ ସପୋର୍ଟ କରିବ. ନେଚର ସହିତ କର୍ମ ଫଳ କ'ଣ ସମ୍ପର୍କ ରହିଛି? ମୋତେ ବସିକି ତା ଚିନ୍ତା କରୁଥିଲେ ପଏଣ୍ଟ ରାତିରେ, ନେଚର ସହିତ କ'ଣ ହେଉଛି? ଗୋଟେ ଭଲ ସାତ୍ତ୍ୱିକ ରୂପଟା ହେଲି, ତା କର୍ମଟା ତ ଭୋଗିବାକୁ ପଡ଼ିବ ନା? ତୁମର ଭଲ ଗୁଣ, ଭଲ ଗୁଣ ତୁମକୁ ତ ରଖିଥ, ସେଟା ତ କର୍ମ ଫଳ ହେଇଥିଲେ ଯିବ ଭଲ ଗୁଣରେ, ଗୁଣଟା ତ ରହିଛି, ଏଟା ଭଲ ଗୁଣ ହେଲା, ଠିକ ଅଛି। ତୁମେ କିଛି ନ୍ୟୁ କର୍ମ କ୍ରିଏଟ୍ କରୁନ, କିନ୍ତୁ ତୁମେ ଯେଉଁ ପୂର୍ବ କର୍ମଟା ସେଟା କଣ୍ଟ୍ରାକ୍ଟ କରିପାରିବ। ଜଣେ ସତ୍ୟ ଭଦ୍ର ହବ, ଇଏ ସେଟା ଭଦ୍ର ହବା ଦରକାର ନୁହେଁ, ଶିଷ୍ଟ ହବା ଦରକାର। ସେଟା ତୁମକୁ ବର୍ତ୍ତମାନ ସେଭ୍ କରୁଛି, ନୂଆ କର୍ମ ତିଆରି କରିବା ପାଇଁ, ପାପ କର୍ମ କରିବନି ବା ଅପରାଧ କରିବନି, କିନ୍ତୁ ପୂର୍ବ କର୍ମଟା କେମିତି କଣ୍ଟ୍ରାକ୍ଟ କରିବ, ସେଟା ତ ଭଜନ ପିଲା ହବ ନାହିଁ। ତଥାପି କୃଷ୍ଣ କର୍ମ ବିନା ଜଗତରେ କେତେ ସୁନ୍ଦର କଥା କହିଦେଲେ ନା, ସତ୍ୱଗୁଣ ହଉ ବା ରଜଗୁଣ ହଉ, କୌଣସି କର୍ମର ପ୍ରତିକ୍ରିୟା ଭୋଗ କରିବାକୁ ପଡ଼ିବ। ଯାହାର ପ୍ରତିକ୍ରିୟା ଅଛି, ଭଲ ବା ମନ୍ଦର ପ୍ରତିକ୍ରିୟା ଅଛି, ଭଲ କରିବାକୁ ମନ୍ଦଙ୍କର ପ୍ରତିକ୍ରିୟା ଅଛି, କିନ୍ତୁ ଯେ କୃଷ୍ଣ ସ୍ନାନ ରହି କୃଷ୍ଣ ଚରଣାର ବିନ୍ଦୁର ସମ୍ପୂର୍ଣ୍ଣ ରୂପେ ଆତ୍ମସମର୍ପଣ କରିଛି, ତାର ଆଉ କୌଣସି ପ୍ରକାର କୃତଜ୍ଞତା ପ୍ରକାଶ କରିବାର ନାହିଁ। ସାଧାରଣତଃ ସାମାଜିକ କ୍ଷେତ୍ରରେ ବ୍ୟକ୍ତି ଅନେକଙ୍କର ପ୍ରତି କୃତଜ୍ଞତା ପାଶରେ ଆବଦ୍ଧ ହୁଏ, କିନ୍ତୁ ସମ୍ପୂର୍ଣ୍ଣ ରୂପେ କୃଷ୍ଣଙ୍କ ପଦାର ବିନ୍ଦୁରେ ଆତ୍ମସମର୍ପଣ କଲେ ବ୍ୟକ୍ତି ଆଉ କାହାଠାରେ କୌଣସି ପ୍ରକାର କୃତଜ୍ଞତା ପାଶରେ ଆବଦ୍ଧ ହୁଏ ନାହିଁ। ସାଂସାରିକତରଣ ବିତରଣ ସେ ସବୁ କହିବେ, ଅର୍ଥାତ୍ ଯେଉଁ ବ୍ୟକ୍ତି ସମସ୍ତ ତ୍ୟାଗ କରି ସମ୍ପୂର୍ଣ୍ଣ ରୂପେ ମୁକୁନ୍ଦ ବା କୃଷ୍ଣଙ୍କଠାରେ ଆତ୍ମସମର୍ପଣ କରିଛି, ସେ ଆଉ କାହାଠାରେ ଋଣୀ ନୁହେଁ କିମ୍ବା କାହାର ପ୍ରତି କୃତଜ୍ଞ ନୁହେଁ। ପରୋକ୍ଷ ଭାବରେ ଭଗବାନ ଶ୍ରୀକୃଷ୍ଣ ଏହି ଶ୍ଳୋକରେ ଅର୍ଜୁନଙ୍କୁ ଏହି ସୂଚନା ଦେଉଛନ୍ତି ଯେ ଏହା ପରମ ସୂଚନା ଦେଉଛନ୍ତି ଏବଂ ଏହା ପରବର୍ତ୍ତୀ ଶ୍ଳୋକମାନଙ୍କରେ ଭଲ ଭାବରେ ବ୍ୟାଖ୍ୟା କରାଯିବ। ଏହି ଶ୍ଳୋକଟା ବର୍ତ୍ତମାନ କଣ୍ଟିନ୍ୟୁ ହେବ, ବ୍ୟାଖ୍ୟା କରା ହେବ, ଯେଉଁଟା ସୁଖମ ଦୁଃଖମ ସମୟ କରୁଥିବା ଲାଭି ଯାଉ ତଥା ଯୁଦ୍ଧ ଯୁଦ୍ଧସ୍ୱ ନୈବ ବାପ ବାପସି, ଏଇଟା ବ୍ୟାଖ୍ୟା କରାଯାଏ। କେଉଁଠି ବ୍ୟାଖ୍ୟା ହେବ ତାକୁ ଧରିବାକୁ ପଡିବ। କୃଷ୍ଣ ଚେତନାରେ ବିଧେୟ କରୁଛନ୍ତି ସୁଖ ଦୁଃଖ ସେମିତି ସମ୍ପର୍କ ନାହିଁ। ଆମର ଗୋଟେ ଭୁଲ ଧାରଣା ଥିଲା ନା, କେବଳ ଆମେ ଆମମାନଙ୍କ ଆମ ଜୀବନ ଏଇଟା ହେଇନି କାହିଁକି, ସେତେବେଳେ ଗୋଟେ ଶକ୍ତି ଥିଲା, ଗୁରୁଦେବଙ୍କ ଶକ୍ତି ଗୋଟେ ଥିଲା, ସେ ସୁଖ ଦୁଃଖ ଆମକୁ କିଛି ଲାଗେନି, ଜୀବନ ଗୋଟେ ଅଲଗା ଲାଗେ। ଆଜିକାଲି ଗୋଟେ ଭକ୍ତମାନଙ୍କୁ ଦେଖୁଛନ୍ତି ବହୁତ ଚିନ୍ତାଶୀଳ, ତାଙ୍କ ଜୀବନ ପାଇଁ ବହୁତ ଚିନ୍ତାଶୀଳ, କ'ଣ କଲେ ହବ, କ'ଣ ହବ, ମୋର କ'ଣ ହବ ନାହିଁ। ଆମ ଆପଣଙ୍କର କିଛି ନଥିଲା, କିଛି ଗୋଟେ ଚିନ୍ତା ଲାଗେନି, କାହିଁକି ଲାଗିଲା ମୁଁ କହିପାରିବି। ଆଜି ଆମେ ଦେଖିଛୁ ଆଜିକାଲି ପିଲାମାନଙ୍କର ଉତ୍ସାହ ନାହିଁ କିଛି କରିବା ପାଇଁ, ସେତେବେଳେ ଆମ ପରେ ଡେଉଁ ଥିଲୁ ସବୁ ଦିନ ରାତି 24 ଘଣ୍ଟା କାମ କରିବେ, ସେ ସ୍ପିରିଟ ଏବେ ବି ରହିଛ। ଏଇ ଯୋଉ ବିଚାରଟା ଯୋଉ ରହୁଛି ନା, ଚିନ୍ତା ହୁଏନି କିଛି, ଏବେ କ'ଣ ବହୁତ ଚିନ୍ତା, ମୋର ଭବିଷ୍ୟତ କ'ଣ ହବ, କୋଉଠି କ'ଣ ହବ, ସେ ଯୋଗୁଁ ବହୁତ କଷ୍ଟ ଦିଏ, ତାର ନିଜର ଦାୟିତ୍ୱରେ ସେ ନେବା ପାଇଁ ଚାହୁଁଛି, ଦେଖିଲା ସେ ନାହିଁ। ତଥା ଯୁଦ୍ଧ ସୁଖ ଦୁଃଖ, ଏଇ ସୁଖ ଦୁଃଖ ସୁଖ ଦୁଃଖ ଲାଭ କ୍ଷତି ଏଣେ କିଛି ବିଚାର ଆସେ ନା, କିଛି ବିଚାର ଆସେ ନା। ବରଦ ବିଧ ଶ୍ରୀକଥା ରଚନା କରୁଛନ୍ତି, ରାଜ୍ୟାଦି ଉଦ୍ଦେଶ୍ୟ ହେଲା ପ୍ରଦର୍ଶ୍ୟ ଯୁଦ୍ଧ ଗୁରୁ ବିପ୍ରାଣୀ ବିନାଶ ହେତୁ ଆପ ଉତ୍ପାଦକ ଉତ୍ପାଦ ମୁଖ୍ୟ ମୁଖ୍ୟ ବର୍ଣ୍ଣନା ଯୁଦ୍ଧ ମାନସ୍ୟ ତ ବିନାଶ ହେତୁ ବାପନାଶ୍ୟ। ଅର୍ଜୁନଙ୍କ ମନରେ ଗୋଟେ ପ୍ରଶ୍ନ ଆସୁଛି ନା, ଆପଣ ଯାହା କହିଲେ ଯୁଦ୍ଧ କରିଦେବେ କିନ୍ତୁ ଗୁରୁ ବିପ୍ର ଏମାନଙ୍କ ବଧ ହବ, ତାଙ୍କ ବାପ ମଧ୍ୟ ଭୋଗିବାକୁ ପଡିବ। ଆପଣ କହୁଛନ୍ତି ଯୁଦ୍ଧ ହେଲା, ବ୍ରାହ୍ମଣ ଏଠି ଅଛନ୍ତି, ଗୁରୁ ବିଚାର ବି ଏଠି ଅଛନ୍ତି, ବଧ ତ ହବ ନା, ବଧରେ ବାପ ଭଗବାନ ବାପ ହବନି, ତୋର ନୈବ ବାପ ଅଭାବ ଶେଷ, କାହିଁକି ବାପ ହବନି? ବାପ ନହବାର କାରଣ ହେଲା ଯୁଦ୍ଧ ପାଇଁ ଯୁଦ୍ଧ କରୁଛ, ସୁଖ ଦୁଃଖ ପାଇଁ ଯୁଦ୍ଧ କରୁନ, ଲାଭ କ୍ଷତି ପାଇଁ ଯୁଦ୍ଧ କରୁନ, ଜୟ ପରାଜୟ ପାଇଁ ଯୁଦ୍ଧ କର, ଏଇ ଛଡ଼ା ପାଇଁ ହେଉଛି ଇମ୍ପୋର୍ଟାଣ୍ଟ। ତୁମେ ଯୁଦ୍ଧ ପାଇଁ ଯୁଦ୍ଧ କରୁଛ, ଯୁଦ୍ଧ ମୋ ପାଇଁ କରୁଛ, ତୁମେ ଲାଭ କ୍ଷତି ପାଇଁ କଲେ ପାପ ଭୋଗିବ, ସୁଖ ଦୁଃଖ ପାଇଁ କଲେ ପାପ ଭୋଗିବ, ଜୟ ପରାଜୟ ପାଇଁ କଲେ ପାପ। କୃଷ୍ଣତନବିଧିରେ ତୁମର ଯାହା ରହିଲା ସେଟା ପାପ, ଯାହା କୃଷ୍ଣ ମାଇଥିଲେ ବି ପାପ ପତ୍ନୀ ପ୍ରଭୁ ପାପ ଧର୍ମାୟ କରୁଥିଲେ। ଯୁଦ୍ଧମାନସ୍ୟ ତବ ତତ୍ ବିନାଶ ହେତୁ ପାପ ନ ସ୍ୟାତ। ତୁମେ ଯୁଦ୍ଧ ଯୁଦ୍ଧ କରିବା ପାଇଁ ଚାହୁଁଛ, ତୁମର କେବେ ପାପ ହବନି। ସାମ୍ୟକରଣ ସାମ୍ୟକରଣ ବି ଆମ ତତ୍ ନିର୍ବିକାରତ୍ଵ ବୋଧ୍ୟମ ଆମକୁ ସୁଦର୍ଶନ କର। ନିର୍ବିକାରତ୍ଵ କହୁଛନ୍ତି ଏ କର୍ମଟା ନିର୍ବିକାର କର୍ମ, ବିକାର ସୁଖ ଦୁଃଖ ଗୋଟେ ବିକାର, ଲାଭ କ୍ଷତି ଗୋଟେ ବିକାର, ଜୟ ପରାଜୟ ଗୋଟେ ନିର୍ବିକାର ଚିତ୍ରରେ କାର୍ଯ୍ୟ କରିବାକୁ ପଡିବ, ଯୋଉଟାକୁ ନିଷ୍କାମ କୁହାଯାଏ। ମୋ ପାଇଁ କହୁଛୁ ନା ପ୍ରତ୍ୟେକ ସେବାର ମଧ୍ୟ ସେବା ସେବାର ଫଳ ସେମିତି ମିଳେ, ସେବାର ଫଳ ଏମିତି ମିଳେ ନା, ସେବାର ଫଳଟା ଯୋଉ ମିଳୁନି ଗୋଟେ ଭକ୍ତ, ସେବାର ଗୋଟେ କେତେ ବଡ ମହାନ, ଭଗବାନଙ୍କ ସେବାଟା କେତେ ବଡ ମହାନ, ଦେବା ଦେବତା ମାନେ ପାଉନାହାନ୍ତି, ଦେବତା ମାନଙ୍କୁ ସୁଯୋଗ ନାହିଁ ବିଗ୍ରହ ସେବାର, କେତେ ଗୋଟେ ବାଇଚାନ୍ସ ପାଆନ୍ତି। ଶ୍ରୀମତୀ କଣ ଆମର କୁହନ୍ତି କେଦାରନାଥ ବଦ୍ରୀନାଥ ବନ୍ଦ ହେଇଯାନ୍ତିନି, ସେ ବନ୍ଦ ଦେବତା ମାନେ ଆସିକି ସେ ଛଅ ମାସରେ କେତେ ବନ୍ଦ ହଉଥିଲା, ଦେବତା ମାନେ ସେବା କରିବେ ନ ଛଅ ମାସ ପାଇବେନି, ଆଉ ସେ ବିଗ୍ରହ ଆମେ ସେବା କରୁଛୁ, ସେବା କେମିତି ନାହିଁ, ସବୁ ନିଜର ବିଚାର କରେନି ସେମିତି ହେଲାନି, ଆଗରୁ ସବୁ ମହାତ୍ମା ଯୋଉ ଥିଲେ ସେମାନେ ସବୁ ନିଜେ କର ସେବା ଗୁଣ ଦିଅନ୍ତି, ଯାଇଥିଲେ ଓଡ଼ି ପିଛା ମୋତେ ଭଲ ଲାଗେ ସେ ଗୋଟେ ଜିନିଷ ଦେଖିବା ମୋର ଭାଇ ଉତ୍ସାହ ଆସେ ଆଉ ସତଟା ହବ ସେ ଗୋଟେ ପୁରା ତାଙ୍କର ଚାରି ଚାରିଟା ମଠ ଅଛି ନା କ'ଣ, ଚାରିଟା ତାଙ୍କର ବଡ଼ ବଡ଼ ପୀଠ ଅଛି, ଚାରିଟା ପୀଠ ଚାରି ଜଣ ଆଚାର୍ଯ୍ୟ ଅଛନ୍ତି, ତାଙ୍କର କେତେ ମାସରେ କେତେ କ'ଣ କହିଥିଲା ବୁଲି ତାଙ୍କର ପାଳି ପଡ଼ିବ, ସିଏ ସେ ମହନ୍ତା ମହାନ୍ତ ଯିଏ ତାଙ୍କର ଗୁରୁ ଯିଏ ସେ ଆସିକି ରହିବେ, ସେ ନିଜେ ଯିବେ ଆମର ଯେଉଁ ଗୋପାଳ ଗୋପାଳଙ୍କ ସେବା କରିବେ, ଲକ୍ଷ୍ମୀ ତୁଳସୀ ଲଗେଇବେ ଗୋପାଳ ମନ୍ତ୍ର ତୁଳସୀ ଲଗାନ୍ତି, ନିଜେ ତାଙ୍କ ଆଗରେ ସେବା ଯାଉଥିବେ ଖାଲି ଦେହରେ ସେ ଯାଉଥିବେ ସେବା ଜାଣିବ ମୋ ପ୍ରଭୁ ନା ସେବାଟା ଯଦି ଭଗବାନ ସେବା ନ କଲ ମଠ ମନ୍ଦିର ଯାଇ ହବ ଯାଇ ହବ, ସେଥିପାଇଁ ମହାନ୍ତମାନେ ଆଗରୁ ସେମାନେ ନିଜ ସବୁ କରୁଥିଲେ, ଆମର ସେଟା ଆମର ପ୍ରଚାର ମଣ୍ଡଳୀ ଯେଉଁମାନେ ପାଇବେ ଆଚାର୍ଯ୍ୟ ମାନେ ସିଷ୍ଟମ ତାହେଲେ ଆସନ୍ତୁ ସେମାନେ, ସେଥିପାଇଁ ଯିଏମାନେ ସେବା କରିବେ ବୈଷ୍ଣବ ସେବା ବୈଷ୍ଣବ ପାଇଁ ରୋଷେଇ କରିବନି, ତା ବୈଷ୍ଣବ ସେବାଟା ନା ଘୋଡ଼ା ମୁଡ଼ା କରିଦେବି ଦେଉଛି, ସେ ଭଗବାନ ସେବା କରିବ, ସିଏ ଭଲ ପ୍ରସାଦ ନ ପାଇଲେ ସେ କିଛି ନ କଲେ ସିଏ ବି ସେବା କରିବ, ସେଗୁଡ଼ା ଗୋଟେ ସେବା ନା ଆମର ସବୁ ଜିନିଷ ସେବା, ଆଉ ସେଟା କେମିତି କରିବାକୁ ପଡ଼ିବ ଏଇ ଭଗବାନ କୃଷ୍ଣ ନିର୍ବିକାର ଚିନ୍ତା, ସୁଖ ଦୁଃଖ ଲାଭ କ୍ଷତି ଜୟ ପରାଜୟ ତାଠୁ ପାପ ହବନି, ତୁମେ ଏଇ ପ୍ରତିକ୍ରିୟାରୁ ରକ୍ଷା ପାଇବ। ସୁଖେ ତତ ହେତୁ ଲାଭି ତତ ଲାଭି ଜୟ ବା ରାଗମ ଅକୃତ୍ୱା, ପରାଜୟଟା କ'ଣ ଗୋଟେ ରାଗ ଆସିବ, ଜୟରେ ଆସକ୍ତି ଆସିବ, ଜୟ ବା ରାଗତ୍ଵ ଜୟରେ ଆସକ୍ତି ଆସିବ, ଦୁଃଖେ ତତ ଲାଭି ଦୁଃଖରେ ଦୁଃଖ ହେଇଯିବ କାହିଁକି ନା ଜୟ ହେଇପାରିଲାନି, ଜୟ ହେଇଗଲେ ଆସକ୍ତି ଆସିଯିବ, ଏଇ ଜିନିଷ କହୁଛନ୍ତି। ପରାଜୟ ଦ୍ୱେଷ, ପରାଜୟ ହେଇଗଲେ ଦ୍ୱେଷ ଆସିବ, ତାଠୁ ପରାଜୟ ହେଇଗଲି ଅକୃତ୍ୱ ତତ୍ର ତତ୍ର ନିର୍ବିକାର ଚିତା ସାନ୍ତ ଯୁଦ୍ଧାଏ ଯୁଜସ୍ୱ, ନିର୍ବିକାର ଚିତ୍ର ଯୁଦ୍ଧ କର, କିଏ ମରିବ କିଏ ବଞ୍ଚିବ କଣ ଲାଭ ହବ କଣ କ୍ଷତି ହବ, ନିର୍ବିକାର ଚିତ୍ର କେବଳ ସ୍ୱଧର୍ମ ଧିଆ ଯୁଦ୍ଧ 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 ଉଦ୍ଯୁକ୍ତ ଭାବେ ଅର୍ଥ କେବଳ ସ୍ୱଧର୍ମ ବୁଦ୍ଧିରେ ଯୁଦ୍ଧ କର, ଏଟା ବହୁତ ସ୍ୱଧର୍ମ, ଯେମିତି ଆମର ବୈଷ୍ଣବ ଆମ ସ୍ୱଧର୍ମ ହେଲା ସେବା କରିବା ନାମ କରିବ, ଆମେ ସ୍ୱଧର୍ମ ଆମର ଆମର ଏଟା ସ୍ୱଧର୍ମ, ସୁଖ ଦୁଃଖ ଲାଭ କେତେ କ'ଣ ହଉ ତୁମର ଆଜି ଦେହ ଖରାପ ଦେହ ଖରାପ ହେଲେ ସେବା କରିବାକୁ ପଡିବ, ମୋତେ ଦେହ ଖରାପ ଯଦି ପଡ଼େ ପରମିଟ କରୁନ ଅଲଗା ଦରକାର, ସେ ଟିକେ ଟିକେ କଥା ଆମେ ବନ୍ଦ କରିବୁ ସେବା, ଆମେ ସେବାଟା ଆଉ କରିବାକୁ ପଡିବ, ଖାଇବା ଖାଇବା ଚାଲିଛି ମାନେ ସେବା କରିବାକୁ ପଡିବ, ଖାଇବାଟା ବନ୍ଦ କରିଦେବି ଯଦି ଖାଇ ନ ଖାଉଛି ତାହେଲେ ସେବା କର, ସେମିତି ମୁଁ କହିବି ରେଷ୍ଟ ନାହିଁ ନ ରେଷ୍ଟ ନାହିଁ ସଚେତନ ନୁହେଁ, କେଉଁଠି ରାଜଧାନୀ କେଉଁଠି ରେଷ୍ଟ ନିଅନ୍ତିନି, ରାଜଧାନୀ କେବେ କରିବା ଠିକ ଅଛି, ସଖୀ ମାନଙ୍କୁ ଏଠି ଦାୟିତ୍ୱ ନେବ ପାଞ୍ଚ ଦିନ ଯାଇକି ବୁଲିକି ପଡ଼ା ଆସ, ସେଠି କୃଷ୍ଣ ଭକ୍ତି ଏଟା କୃଷ୍ଣ ଭକ୍ତି ନୁହେଁ, ମୁଁ ମାନିବି ଟିକେ ପରବର୍ତ୍ତ ମୁଁ ଦେବେ ରାଜଧାନୀ କେବେ କହିଛନ୍ତି ଠିକ ଅଛି, ମୁଁ କିନ୍ତୁ ରିଲାକ୍ସ ହେଲେ କୁଞ୍ଜ ସମ୍ଭାଳ ଇଏ ଅବକା ପାଠ ନାହିଁ, ତୁମେ ପ୍ରସାଦ ଯେତେବେଳେ ପ୍ରସାଦ ପାଇପାରୁନ ଦେହ ଅସୁବିଧା ଅଛି, ସେ ଖାନା ଚଳିଛି ମାନେ ସେବା ଅଛି, କୃଷ୍ଣଙ୍କ କାମଟା ଆଉ କେମିତି ତାଙ୍କ ତାଙ୍କ ସେଟା କେମିତି ବନ୍ଦ କରୁଛି, ମୋତେ ଖାଇବା ପିଇବା ଦେଇ ବଞ୍ଚେଇକି ରଖୁଛନ୍ତି, ଆପଣ ମୁଁ ଯେଉଁ ସେବାଟା କରିଛି ସେଟା ଅଭିଯୋଗ କରିବେ ତା ପ୍ରୀତି ରହିବେ, ପ୍ରୀତି ମୋ ପ୍ରଭୁ ଉପାସ ରହିବେ, ସମଗ୍ର ସେବକ ଧର୍ମଟା ରୋଜଗାର ରୋଷେଇ କରୁଛି ତାର ସକାଳ ନାହିଁ ତାହେଲେ କଣ ଖାଇବେ ତାହା କିଛି ଖାଇବେନି ଭୁବନବାସ ରହିବେ ତାର ସଧାର ନାହିଁ ପ୍ରୀତି ନାହିଁ ତା ମନରେ ଗୋଟେ ବିକାର ଆସୁଛି ଆଜି କଣଟା ଆସୁଛି ତାର ଆଗ ଦ୍ୱେଷ ଅଛି ସେଥିପାଇଁ ଆଗକୁ ମହାନ୍ତମାନେ ଗୁରୁବର୍ଗମାନେ ଶିଶୁ ବହୁତ ତାଲିମ ଦେଇଥାନ୍ତି ମୁଖ୍ୟ ସଭାପତି ନିଜେ ଯାଇ କରୁଥିଲେ ନିଜେ କର ପ୍ରଭୁଙ୍କୁ ସେମାନେ ଘୃଣା କରିବେ ତାର କାହିଁକି ମନ ଭଲ ନାହିଁ କାହାକୁ କଣ କରୁଛି ତାର ରାଗ ଦୋଷ କଣ ଗୋଟେ ରଖିଛି କୁଆଡେ କଣ ଆସୁଛି ସେ ରୋଷେଇ କରିଦେବ ଠାକୁର ଉପାସ ସଦା ନାହିଁ ମୁଁ ଏତେ କରିପାରିବି ମତେ କଷ୍ଟ ହଉଛି ଆମେ ସେ ଦେଖୁଛୁ ନା ବହୁତ କଷ୍ଟ ଲାଗେ ଠେଲା ବେଳାରେ କାମ କରିବା ଭଗବାନ କେମିତି ଖାଇବେ ସେଟା ଗ୍ରହଣ କରିପାରିବେନି ଗୋଟେ ବଡ ମାନେ ଜଟିଳ ଜିନିଷ ନା ପ୍ରଭୁ ତୁମ ସହ କଣ ହେଉଛି ତୁମେ ଛାଡ଼ ତୁମ ଆପ୍ ଟୁ ୟୁ ତୁମେ ତୁମେ କେମିତି କଣ କରୁଛ କର କୃଷ୍ଣ ସହ ବାଧା ହବ ଶିଷ୍ୟ ସେଭଳି ବାସ୍ ଅନୁଗତ ମାନେ ଯୋଉମାନେ ଅନୁଗତ ହେବେ ଯୋଉମାନେ ଭଗବାନଙ୍କ ସେବକ ହେବେ ସେମାନଙ୍କ ବିଚାରଧାରା କେମିତି ରହିବା ଦରକାର ସୁଖ ଦୁଃଖ ଲାଭ କ୍ଷତି କିଛି ମାତ୍ର ତୁମର କଣ ଅସୁବିଧା ହେଇଗଲା କଣ ହେଇଗଲା ସେଟା ଆପ୍ ଟୁ ୟୁ ସେଟା ତୁମେ ରଖ ଗୋଟେ ସାଇଡ଼ ରାଗି କୃଷ୍ଣଙ୍କ ସେବା ଜୀବନରେ କେବେ ସମସ୍ୟା ଯିବନି ଏଇ ଯୁବକ ପର୍ଯ୍ୟନ୍ତ ବୃଦ୍ଧ ପର୍ଯ୍ୟନ୍ତ ଆମେ କଣ ସମସ୍ୟା ସମସ୍ୟା ରାଗ ଦ୍ୱେଷ ଲାଭ କ୍ଷତି ହିସାବ କରିବେ ସେସବୁ ଆସି ସ୍ୱର ଯୁବ ପ୍ରତି ଗଢ଼ିଯିବ ବୁଢ଼ା ହେଇଯିବ ସେ ବି କରମେଣ୍ଟ କରିବନି ଦିନ ଆସିବନି କେତେବେଳେ ତୁମେ ସେବାର ତୁମେ ସେବାଟାକୁ ଆଜି ବି ଢିଲା ମାରୁଛ ସେଇଦିନ ବିଚାର ଆସିଛି ଯୋଉଦିନ ତୁମେ କେବେ ରୁଚି ପାଇପାରିବନି ଆଗ ଲୋକ ତାହେଲେ କେବେ ସେବାର ଧର୍ମ ଶ୍ରୀକୃଷ୍ଣଙ୍କ କିଛି କରାଯାଏ ନା ଭଲ ଖାଇବା ଦିଆଯାଏ ଭଲ ପିନ୍ଧିବା ପାଇଁ ଦିଆଯାଏ ଗୀତ ଗୀତ ଗାନ କରାଯାଏ ଫୁଲମାଳ ଦିଆଯାଏ କିଛି ସେବା ଆଉ ସେଠି କିଛି ପାଠ ପଢ଼ୁଛନ୍ତି ନାହିଁ ତୁମେ ସେଟା ବସି ପାଠ ପଢ଼ିପାରିବେ ସେଇଟା ହେଉଛି ସେଠି ହେଉଛି ସେବା ତାର ଅର୍ଥନୈତିକ ଆମେ ସାଧା ପ୍ରଚନ କରିବାନି ଶ୍ରଦ୍ଧା କରିବେ ସେଟା କରିବାକୁ ପଡ଼ିବ ଏଇଟା କେବେ ଛାଡ଼ି ହେବନି ସର୍ବରକ୍ଷା ଦରକାର ମୋର ଏଟା ଧର୍ମ ସୁଧର୍ମ ବୈଷ୍ଣମାନଙ୍କର ସେବା ଭଗବାନଙ୍କର ସେବା ପ୍ରୀତିରେ ମୁଁ କରିବି ଆମ ପ୍ରଭୁ କେମିତି ଉପସ୍ଥିତ ରହିବି ଆମ ମନ ଖରାପ ହେଉଛି ଠିକ୍ ଅଛି କିନ୍ତୁ ରୋଷେଇ କଲାବେଳେ ଭଗବାନ ସେବା କଲେ ମନ ଖରାପ ହେଉଛି ନିଜ ମତ ନାହିଁ ପରିଧାନ ଦେବାକୁ ପଡ଼ିବ ମୋ ପ୍ରଭୁର ଏଟା ଭୋଜନ କରିବେ ଯଦି ମୋର ସମର୍ଥ ଅଛି ପୁରା ଫୋକସ୍ ଦେବାକୁ ପଡ଼ିବ କାରଣ ଆମର କେୟାରଫୁଲ ଅନୁସାରେ କୃଷ୍ଣ ବହୁତ ଷ୍ଟଡି କରୁଛନ୍ତି ସେ ବାସ୍ତବ ନା ଭୋଗଟା କାମ ଯେମିତି ହୋଇଥିଲା ପ୍ରଭୁ ଖା ଖାଇ କଣ ପଥର ହେଇଛନ୍ତି ସେ ଆମେ ଖାଇବାଟା ଭଗବାନ ଯାଏ କଣ ସବୁଜି କରୁଛୁ କୃଷ୍ଣ ଖାଇଛୁ ସେଟା ସେଟା ଆମେ ଦୁଃଖ କରୁନୁ ଗୋଟେ ସୁଖ ଏଇ କଥାରେ ପଡ଼ିଛି ଏ ଛୋଟା ଜିନିଷ ଭଗବାନ ଅର୍ଜୁନ କହୁଛନ୍ତି ଲାଭ ଅଲାଭ ସୁଖ ଦୁଃଖ ଜୟ ପରାଜୟ କାରଣ ଏଥିରେ ରାଗ ଦ୍ୱେଷ ଆସିବ ତାର ବୃଦ୍ଧକୁ ଯାଅ କେମିତି କରିବ ନା ନିର୍ବିକାର ଚିତ୍ତ ସ୍ୱାମୀ ସୁଧର୍ମ ନିର୍ବିକାର ଚିତ୍ତ ସୁଧର୍ମ ପାଳନ କର କିଏ ମରିବେ କିଏ ବଞ୍ଚିବେ କାହାର କଣ ଅବସ୍ଥା ହବ କାରଣ ଅର୍ଜୁନ ଜାଣିନଥିଲେ ସେ କେବଳ ଡାଇରେକ୍ଟ କରୁଥିଲେ କାହାକୁ ଭୀଷ୍ମକୁ ଦ୍ରୋଣକୁ ସେ ଜାଣିନଥିଲେ ତାଙ୍କ ପୁଅର ପାଳିକି ପଡିବ ସେମାନେ ଏଇଟା ଜାଣିଥିଲେ ତାଙ୍କ ପୁତ୍ର ପାଳି ପଡିବ ତାକୁ ନିର୍ବିକାର ଭଗବାନ ପ୍ରଥମ ଟ୍ରେନିଂ ଦେଇଛନ୍ତି ଆପଣ ତୁ ତାଙ୍କ କଥା କହିଲେ ଚିନ୍ତା କରୁନୁ ତୁମ ପାଖରେ ବି ଚାଲିଯିବେ କିଛି ତୁମର ପାଞ୍ଚ ପୁଅ ଚାଲିଯିବେ ଅଭିମାନଙ୍କୁ ଚାଲିଯିବ ତୁମେ ନିର୍ବିକାର ହବ ଆମ ଯିବ ସେୟା ଏଇଟା ଭକ୍ତି ଗୀତି ଗୋଟେ ସବୁ ଆପ୍ଲିକେବଲ୍ ଆମ ପାଇଁ ନା ଆମର ଯୋଉ କର୍ମ କରୁଛେ କଣ ଆମେ କଣ କହିପାରିବେ ସୁଖ ଦୁଃଖ ଲାଭ କ୍ଷତି ମାନ ସମ୍ମାନ ସବୁ ଆସିବ ଜୀବନରେ ତାକୁ ଚିନ୍ତା କରିବା କିଛି ତାର ଆସିବ ଯେହେତୁ ଦେହ ଧରିଛି ଚିନ୍ତା ଆସିବ ସେଇଟା କେବଳ କଟିବେ ଗୋଟିଏ ଜିନିଷ ସବୁବେଳେ ମନେ କରିବେ ଗୋଟିଏ ଜିନିଷ ସବୁ କଟିଯାଏ କିନ୍ତୁ ଆସିବ ଦେହ ଧରିଛି ଆମେ ଆମର ସୁଧ ଭକ୍ତ ହେଇଗଲେନି କି ମାନ ଅପମାନ କରିବ କି କଥା 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 କହିବ ସୁଖ ଦୁଃଖ ଆସିବ ସବୁ ଗୋଟେ ପାଣି ଭଳିଆ ଲାଗେ ପାଣି ଭଳିଆ ଜିନିଷ ଲାଗେ ନା କିନ୍ତୁ ଲୋକମାନେ ସବୁ ମୁଣ୍ଡରେ ରଖିଛନ୍ତି ହଁ ଆମେ ଜୀବନ ଯେତେ ଆମେ ଆମ ପ୍ରତି ଯାହା ସବୁ ଜୀବନ ଆମେ ହେଇଛି ଗୋଟେ ଜିନିଷ ମୁଣ୍ଡ ରଖିଛି ନାହିଁ କିନ୍ତୁ ମୁଣ୍ଡ ରହିଛି କିଏ କ'ଣ କହିଦେଇଛି କୋଉଠି କ'ଣ କହିଛି ରାଗ ହେଉଛି ବର୍ଷ ବର୍ଷ ତାକୁ ଦେଖିଲେ ମନ ନାହିଁ କିଛି ମୁଣ୍ଡ ନା ଆମର କାହିଁକି ଗୋଟିଏ ଭକ୍ତ ଠାକୁର ଗୋଟିଏ କଥା ଆମ ସବୁ ମନର ମୋତେ ଇଏ ଆଦଳିତ କରେ ପୂର୍ବ ଇତିହାସ ମୁଲିନ ସଖଳ ସେବା ସୁଖ ଭାଇ ମାନେ ତୁମେ ତ ଆମର ଆମେ ତ ତୁମର କି କାହା ସେବାର ଗୋଟେ ଯୋଉ ସୁଖ ରହିଛି ସେଇଟା କେବଳ ଅଛି ବୋଲି ଜଣେ ବଞ୍ଚିବ ହୋଇଛି ନହେଲେ ତୁମେ ସମାଜ ଦୃଷ୍ଟିରୁ ଚିନ୍ତା କର ଗୋଟେ ଦିନ ମାଠ ରହିପାରିବେ ତୁମର ବହୁତ ଫେସିଲିଟି ହେଇଗଲାଣି ବହୁତ କିଛି ଅଛି ଆମେ ଯେ ଆମେ ସବୁ ଯେମିତି ଷ୍ଟ୍ରଗଲିଂ କରିକି ଯେତେ ପ୍ରତିକୂଳ ଅବସ୍ଥା ଆସିଛୁ ପ୍ରବଳ ଶେଷ ଆମେ କ'ଣ କହିବୁ ଆମେ ଛାଡ଼ ଗୁରୁବର୍ଗ କଥା ଆମେ କହିପାରିପାରିବୁନି ଆମେ ବି ଯେତିକି ଆସିଛୁ ଯେ ତାକୁ ଆମେ ସାମାଜିକ ଦୃଷ୍ଟିରୁ କାଳ୍ପନା କରିବୁ ଆଜି ଘରକୁ ଫେରିଯିବୁ ଆଜି କେଉଁଠୁ ମଠ ଘରକୁ ଯିବୁ ଯେତେବେଳେ ସଂସ୍ଥା ରହିପାରିବା ନିରାଶ କରିଯିବୁ ସେ ସବୁ ଜିନିଷ ଭୁଲି ଯାଉଛୁ କେଉଁଠି ତାଙ୍କୁ ସେବା ସୁଖ ହେଲେ ସେବା କରିବା ସେ ଭୁଲି ଦେଉଛ ଭଗବାନଙ୍କର ଶକ୍ତି ରହିଛି ସେବାଟା କେମିତି କରାଯାଉଛି ଯେତିକି ମୋର ଶକ୍ତି ଅଛି ମୁଁ ପୁରା ଆଟେନ୍ସନ୍ ଫୁଲ୍ ଆଟେନ୍ସନ୍ ଫୁଲ୍ ଡେଡିକେସନ୍ ଦେବି ଭକ୍ତ ଜୀବନଟା ସହଜ କାମ କର୍ମଫଳଟା ଅଛି ନା କେତେବେଳେ କୃଷ୍ଣ ଦେବେ କେତେବେଳେ ବ୍ରହ୍ମଣ ହିସାବରେ ଆସିବ ସବୁ ଭୁଲି ହେଇଯିବ। କିନ୍ତୁ ଭଗବାନ ଅର୍ଜୁନ ସେ କଥା କହୁଛନ୍ତି, ଅର୍ଜୁନ ଜାଣିନଥିଲେ ତାଙ୍କର ପାଳି ପଡ଼ିଯିବ, ପୁତ୍ର ପାଳି ପଡ଼ିଯିବ, ଦ୍ରୌପଦୀ ପୁତ୍ର ପାଳି ପଡ଼ିଯିବ, ସେ ତାଙ୍କ କଥା କହୁଛି। ସେଟା ଭଗବାନ ପ୍ରଥମ ନିର୍ବିକାର ଚିତ୍ତ ହୁଅ, ନିର୍ବିକାର ଚିତ୍ତ ଯୁଦ୍ଧର କଣ ପରିଣାମ ଚିନ୍ତା କରୁନି, ତୁମେ ତାଙ୍କ ପାଇଁ ଚିନ୍ତା କରୁଛନ୍ତି, ଦିନ ଆସି ତୁମ ଅଭିମାନ ମଧ୍ୟ ପାଇଁ ଚିନ୍ତା କରିବ। ଭଗ ଜାଣିଛ ନା କିଏ କିଏ ଚାଲିଯିବ ବୋଲି, ଜୀବନଟା ସାକ୍ଷାତ କରିପାରିବେ ବହୁ ସ୍ଥିର ଚିତ୍ତରେ ସୁଧର୍ମ ପାଳନ କରିବାକୁ ପଡିବ, ଗୁରୁବର୍ଗ ଆଚାର୍ଯ୍ୟ ବର୍ଗ ତାଙ୍କର ନୀତିରେ ଚାଲିବାକୁ ପଡିବ। କିନ୍ତୁ ଆସିବ ପଡିବ, ପ୍ରୋବ୍ଲେମ୍ସ ଆସିବ, କେବେ ଭକ୍ତ ଭାବିବା ଉଚିତ ନୁହେଁ ଯେ ଭଗବାନ ଡାକିଲେ ମୋର ସବୁ ଆରେ କର୍ମଫଳ ରହିଛି ଶରଣାଗତି ହିସାବରେ ହେଇଯିବ, କିମ୍ବା କୃଷ୍ଣ ଆମର ଶରଣାଗତିକୁ ପୂର୍ଣ୍ଣ କରିବା ପାଇଁ ଆମ ପାଇଁ କିଛି ବିପଦ ଆଲମ୍ବନ କରିପାରନ୍ତି, ତା କୃଷ୍ଣଙ୍କର ଠିକ କିଛି କହିବ। କିନ୍ତୁ ଆମକୁ ଦେବିକା ଚିତ୍ର ସୁଧର୍ମ ପାଳନ କରିବା ପାଇଁ ଏହି ଶ୍ଳୋକ ହେଉଛି ସାର। ହରେ କୃଷ୍ଣ ଭଗବତ ଗୀତା କିଚାଏ ଶ୍ରୀଲ ପ୍ରଭୁ ବାଦ ଗୁରୁଦେବ କିଚାଏ।